ହରେ କୃଷ୍ଣ। ଆଜି ହେଉଛନ୍ତି ମହାପ୍ରଭୁଙ୍କର ପାର୍ଷଦ ଷଡ଼ ଗୋସ୍ୱାମୀମାନଙ୍କ ମଧ୍ୟରୁ ଅନ୍ୟତମ ଶ୍ରୀଲ ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ଶୁଭ ତିରୋଭାବ ତିଥି, ବୈଷ୍ଣବମାନଙ୍କର ଆବିର୍ଭାବ ତିରୋଭାବ, ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ଠାକୁର ଭଗବାନଙ୍କର ଆବିର୍ଭାବ ଯେଭଳି ତିରୋଭାବ, ଯେଭଳି ବୈଷ୍ଣବର ଆବିର୍ଭାବ ତିରୋଭାବ ସେଭଳି ସେଭଳି ପବିତ୍ର, ଯେଭଳି ଜନ୍ମାଷ୍ଟମୀ, ସ୍ନାନ ପୂର୍ଣ୍ଣିମା, ରାଧାଷ୍ଟମୀ, ଗୌର ପୂର୍ଣ୍ଣିମା, ଯେଭଳି ଉତ୍ସବ, ଯେଭଳି ଭଗବାନଙ୍କର ଆବିର୍ଭାବ ଉତ୍ସବ, ସେଭଳି ବୈଷ୍ଣବମାନଙ୍କର ଆବିର୍ଭାବ ତିରୋଭାବ ଆମର ଉତ୍ସବ। ଯଦିଓ ସବୁଗୁଡ଼ିକୁ ପାଳନ କରିବା ଯେହେତୁ ଆମର ବିଗ୍ରହ ସେବା ପ୍ରଚାର ସବୁ କିଛି ରହିଛନ୍ତି, ତେଣୁ ପରମ୍ପରାରେ କେବଳ ସ୍ମରଣ କରନ୍ତି, ତାଙ୍କର ଗୁଣଗାନ କରନ୍ତି, କିନ୍ତୁ ଏ ହେଉଛି ଆମର ଗୌଡ଼ୀୟ ବୈଷ୍ଣବ ପରମ୍ପରା। ଯେଭଳି ସମସ୍ତ ଆଚାର୍ଯ୍ୟ ଗୁରୁବର୍ଗଙ୍କୁ ବାରମ୍ବାର ସ୍ମରଣ କରିବା, ତାଙ୍କର ଶିକ୍ଷା, ତାଙ୍କର ଗୁଣ କୀର୍ତ୍ତନ, ଏଥିରେ ଭଗବାନ ଖୁସି ହୁଅନ୍ତି ଏବଂ ଆମକୁ ପ୍ରେରଣା ମିଳେ। ଭଜନ କେମିତି କରିବାକୁ ପଡ଼େ, ଭକ୍ତ ପାଖରୁ ଶିଖିବାକୁ ପଡ଼େ, ଭଗବାନ ପାଖରୁ ଶିଖିବାକୁ ପଡ଼େ ନା। ଭଗବାନ ଭଜନ ଉପଦେଶଟା ଦେଇଛନ୍ତି, କିନ୍ତୁ ଭକ୍ତି କରିଛନ୍ତି ଭକ୍ତ। ଭକ୍ତି ପାଇବାକୁ ହେଲେ ଭକ୍ତ ଭକ୍ତ ଚରିତ୍ର ଶୁଣିବାକୁ ପଡ଼େ। ଭଗବାନ ଭକ୍ତି କରିନାହାନ୍ତି, ଭଗବାନ ଭକ୍ତିଟା ଶିଖାଇଛନ୍ତି, ତାଙ୍କୁ ପାଇବା ହେଉଛି ଲକ୍ଷ୍ୟ। ତେଣୁ ସିଏ ନିଜେ ଭକ୍ତ ହେଇକି ଆସିଲେ ଗୌରାଙ୍ଗ ମହାପ୍ରଭୁ ରୂପେ, କାରଣ ଭଗବାନ ଆମକୁ, ଆମେ ଭକ୍ତି କରୁଛେ ଭଗବାନଙ୍କୁ ପାଇବା ପାଇଁ, ଭକ୍ତି ହେଲେ ଭଗବାନ ମିଳିବେ। ଭକ୍ତି କିଏ କରିଛନ୍ତି? ଭକ୍ତି ଭକ୍ତ କରିଛନ୍ତି। ଭକ୍ତ ଭକ୍ତି କିଭଳି କରିଛନ୍ତି ତାଙ୍କ ଜୀବନ ଚରିତ୍ରରୁ ଆମେ ଶିଖିବା। ଭଗବାନଙ୍କ ଚରିତ୍ର ଜଗତରେ ସମସ୍ତେ କହୁଛନ୍ତି, ଭଗବାନଙ୍କ ଚରିତ୍ର ଶୁଣିଲେ ଭକ୍ତି ହୁଏ ନା ସାଧାରଣ ଜୀବନ, ସେଥିପାଇଁ ଭକ୍ତ ଚରିତ୍ର ଆମେ ଶୁଣୁ। ଆଉ ଭାଗବତ ହେଉଛି ଭକ୍ତ ଚରିତ୍ର ଗ୍ରନ୍ଥ, ଭାଗବତରେ ସବୁ ଭକ୍ତ ଚରିତ୍ର, କେବଳ ଦଶମ ସ୍କନ୍ଧରେ ଭଗବାନ କୃଷ୍ଣଙ୍କ ଲୀଳା, ନହେଲେ ସବୁ ଭକ୍ତ ଚରିତ୍ର। ଭକ୍ତି ଭଗବାନ କୃଷ୍ଣଙ୍କ ଲୀଳା ଶ୍ରବଣ କଲେ କ'ଣ ଆମ ଶୁଣିବା ପାଇଁ ସୁନ୍ଦର ହବ, କିନ୍ତୁ ଭଗବାନଙ୍କର ଆମେ ଭକ୍ତି କରିବା ନା, ସେ ଭକ୍ତିଟା କେମିତି କରିବା? ଯେ ଭଗବାନଙ୍କୁ ପାଇଛନ୍ତି, ଯେଉଁମାନେ ଭଗବାନଙ୍କୁ ଭଜନ ଯେଭଳି କରିଛନ୍ତି, ତାଙ୍କ ରୂପ ତାଙ୍କ ଅନୁସରଣ କରିବାକୁ ପଡ଼େ। ଭକ୍ତି ଜୀବ ହୃଦୟରେ ନାହିଁ, କିନ୍ତୁ ଗୌଡ଼ ବୈଷ୍ଣବର ସିଦ୍ଧାନ୍ତକୁ ଆମେ ଖେଳେ ଖେଳେ ପୁରା ଖୋଲିକି ଦେଖିବା, ଭକ୍ତିମୟ ଠାକୁର, ଜୀବ ଗୋସ୍ୱାମୀ, ବିଶ୍ୱନାଥ ଠାକୁର, ସମସ୍ତଙ୍କ ସିଦ୍ଧାନ୍ତକୁ ମିଳିବା, କିଞ୍ଚିତ କିଞ୍ଚିତ ମତଭେଦ ଭଳିଆ ଲାଗିଲେ ବି, କିନ୍ତୁ କନ୍କ୍ଲୁଜନ୍ ଗୋଟିଏ ଆସିବ, ଜୀବ ଅନ୍ତରରେ ଭକ୍ତି ବୃତ୍ତି ନାହିଁ, କିନ୍ତୁ ଭକ୍ତି ସେ କରିପାରିବ, ତା ହୃଦୟ ଭିତରେ ନାହିଁ। ଯେହେତୁ ତଟସ୍ଥ ଶକ୍ତିରେ ରହିଛି, ଗୋଟେ ହେଲେ ଲାଦି, ଗୋଟେ ହେଲେ ଚିତ୍ ଶକ୍ତି, ଗୋଟେ ଅନ୍ତରଙ୍ଗା ଶକ୍ତି, ଗୋଟେ ବହିରଙ୍ଗା ଶକ୍ତି, ଗୋଟେ ହେଲେ ତଟସ୍ଥା ଶକ୍ତି। ଜୀବ ତଟସ୍ଥା ଶକ୍ତିରେ ରହିଛି, କିନ୍ତୁ ବହିରଙ୍ଗା ଶକ୍ତିର ପ୍ରଭାବଟା ତା ପାଖରେ ବେଶୀ ରହିଛି। ସେ କେବଳ ଆତ୍ମା ଅନାଦିକାଳରୁ ଭଗବାନଙ୍କୁ ଭୁଲିକି ବହିରଙ୍ଗା ଶକ୍ତିରେ ସେ ବଶୀଭୂତ ହେଇଯାଇଛି, ତେଣୁ ତାକୁ ଯେମିତି ଗୋଟେ ଜମିବାଡ଼ି ଗୁଡ଼ାକ ସବୁ ମାଡ଼ି ବସନ୍ତି, ଜମିଟା ଜବରଦଖଲ କରନ୍ତି, ଜବରଦଖଲ କଲା ପରେ ତୁମେ କ'ଣଟା କରିପାରିବ? ସେ ଜବରଦଖଲ କରି ଘର କରିଦେଇଛି, ତୁମ ନାଁଟା ଖାଲି ରେକର୍ଡରେ ଅଛି, ତୁମେ ତାକୁ ଉଠେଇ ପାରିବ, ତୁମର ଶକ୍ତି ନାହିଁ, କାହିଁକି ଜବରଦଖଲ କରିଦେଇଛି, ଆଉ ତୁମେ ତାକୁ କ'ଣଟା କରିପାରିବ? ତାକୁ କରିବାକୁ ଗଲେ କ'ଣ ହବ? ତୁମ ଗଭର୍ଣ୍ଣମେଣ୍ଟର ସାହାଯ୍ୟ, ତାହେଲେ କୋର୍ଟ କେସ୍ ଚାଲିବ, କୋର୍ଟ କେସ୍ ଚାଲିକି ଫାଇନାଲ ହବ, ଫାଇନାଲ ହେଲା ପରେ ପୋଲିସ ଆସିବ, ପୋଲିସ ଆସିଲା ପରେ ତାକୁ ଭଙ୍ଗାଭଙ୍ଗି କରିବ, ତାକୁ ତୁମକୁ ପୋଜିସନ ଦବ, ତୁମେ ପୋଜିସନ ନିଅ, ତୁମେ କରିବ, ତୁମର ଡିଗ୍ରୀ ହେଇଗଲେ ବି ତୁମେ କରିପାରିବ। ସେ ଜୀବ ଜାଣୁଛି ମୁଁ ହଉଛି ଆତ୍ମା, କିନ୍ତୁ ଜାଣିଲେ କ'ଣଟା ହବ? ସେ କିଛି କରିପାରିବ? ଯାହାକି ସେଭଳି ଜୀବ ଭଗବାନଙ୍କର ଅଂଶ ହେଲେ ବି ସେ ଭକ୍ତି କରିପାରିବ ନାହିଁ, କାରଣ ତାକୁ ବହିରଙ୍ଗା ଶକ୍ତି ପୁରା କଭର କରି ରଖିଛି, ଯେମିତି ଆତ୍ମାଟାକୁ ପୁରା ସେ ଯାକୁନ୍ତି ଘେରିକି ରଖିଛି, ସେ ପୁରା ଯେମିତି ଆମେ କହୁଥିଲେ ନା ଜବରଦଖଲ କରି ରଖିଲା ଭଳିଆ ରଖିଛି ଜୀବାତ୍ମା। ସେ ଯେତେ ଜାଣୁ, ଯେତେ ବଡ଼ ବଡ଼ କଥା କହୁ, ଯେତେ ଧର୍ମିକ ଧର୍ମ କଥା କହିଲେ କ'ଣଟା ହବ? ସେ ତ ମାୟାର କ୍ୟାପଚର ରହିଛି, ଆଉ ମାୟାଗ୍ରସ୍ତ ଜୀବ ଆଉ, ସେ କେବେ ବି ମାୟା ମୁକ୍ତ ନୁହେଁ, ନାହିଁ ମାୟା ମୁକ୍ତ ହେଇଥାନ୍ତା ଆଉ କିଏ ଗୋଟେ ସେମିତି ପଚାରୁଥିଲା କେତେ ଦିନ ତଳେ ସେ ପଚାରୁଥିଲା ମୋର ଏଇ ଗୋଟେ ଦୋଷ ଅଛି ଗୋଟେ ମୁଁ ସେ ସେଇ କଥାଟା ଭଗବାନ ମୁଣ୍ଡକୁ ଦେଲେ ମୁଁ ସେୟା କହିଲି ଆରେ ଭାଇ ଏଠି କେହି ମୁକ୍ତ ଦୋଷ ଅଛି ବୋଲି ଜଗତକୁ ଆସିଛ ଏ ଜଗତକୁ ଯିଏ ଆସିଛି କାରଣ ସମସ୍ତଙ୍କ କିଛି ଖରାପ ଗୁଣ ନା ଆସିଲ କାହିଁକି ତୁମେ ତୁମେ କହିବ ଭଲ ମଣିଷ ଭାବ ସେ ଲୋକ ଭାବିଲେ ସେ ଭଲ ମଣିଷ ଭଲ ମଣିଷ ଏଠି ଆଇଲା କାହିଁକି ଜେଲଖାନା ଭିତରକୁ ଯାଇ ତ କହିବେ ସେ ଗୋଟେ ଭଲ ଲୋକଟା ଭଲ ଲୋକଟା ଜେଲଖାନାକୁ ଆଇଲା କାହିଁ ଏଠି ଭଦ୍ର କେହି ନାହାନ୍ତି ଆମେ ଭଦ୍ର ଭକ୍ତ ହଉଛେ ଭଗବାନଙ୍କର ଭକ୍ତ ହଉଛେ ଭଦ୍ରାମୀ ବା ଗୋଟେ ଶିଷ୍ଟ ବ୍ୟକ୍ତି ହବା ପାଇଁ ଦୋଷ ଅଛି ସମସ୍ତଙ୍କର କିଛି ନାହିଁ ଦୋଷ ଜଣେ ଜଗତକୁ ଆସିଲ କେମିତି ଆରେ ସେ ଗୋଟେ ଦୋଷ ଅଛି ସେଟା ମାନ ଓଡ଼ିଆ ଗୋଟେ କହୁଛି ଗାଲୁଆମି କରିବା ତୁମେ ସେ ଗାଲୁଆମି କଲେ ଚଳିବନି ମୁଁ ଭଦ୍ର ଲୋକ ମୋର କିଛି ଆରେ ତୁମ ହୃଦୟ ଭିତରେ ଭଗବାନ ଅଛନ୍ତି ନା ତୁ ଚିଟିଂ କରିକି ଯାଇପାରିବନି କାହାକୁ ଭଗବାନ ସବୁ ଜାଣିଛନ୍ତି ତୁମେ ଭାବନି ତୁମେ ଅହମିକା କରିକି ତୁମେ ସବୁ ଟିକି ଚାଲିଯିବ ନାଇଁ ଭଗବାନ ସବୁ ଜାଣିଛନ୍ତି ଜୀବର କିନ୍ତୁ ଜୀବ ଭକ୍ତି କରିପାରିବ ନାହିଁ ସରି ଜୀବ ଭକ୍ତି କରିପାରିବ କିନ୍ତୁ ଭକ୍ତିରେ ଭକ୍ତି ତା ଅନ୍ତର ଭିତରେ ନାହିଁ ଭକ୍ତି ବୃତ୍ତି ସେ ଭକ୍ତି ବୃତ୍ତିରେ ଯିଏ ପ୍ରାପ୍ତ ହେଇଛନ୍ତି ଯିଏ ଭଗବାନଙ୍କୁ ଭକ୍ତି କରିକି ପ୍ରାପ୍ତ ହେଇଛନ୍ତି ଆମେ ତାଙ୍କୁ ସ୍ମରଣ କରୁଛେ ତାଙ୍କୁ ପୂଜା କରୁଛେ ତାଙ୍କର ପ୍ରିନ୍ସିପୁଲ ହିସାବରେ ଆମେ ଚାଲୁଛେ ଶାସ୍ତ୍ରରେ ଯେତେ ନିର୍ଦ୍ଦେଶ ରହିଛି ବହୁତ ନିର୍ଦ୍ଦେଶ ରହିଛି ଭକ୍ତି ପାଇବା ପାଇଁ ତତ୍ର ଉପାୟ ସହସ୍ରାଣାମ ପ୍ରହଲ୍ଲାଦ ମହାରାଜ କହିଲେ ଏ ଯୋଉ ବୀଜ ନିହାରଣମ ଯୋଗମ ଏ ସଂସାର ବୀଜକୁ ମାରିବା ପାଇଁ ସହସ୍ର ସହସ୍ର ଉପାୟ ଅଛି ସହସ୍ର ଉପାୟ ଅଛି ଆମେ ସବୁ ଉପାୟକୁ ଭାଗବତର ସମସ୍ତ ସବୁ ଜିନିଷର ସବୁ ଆମେ ଫଲୋ କରୁନେ ଆମେ କେବଳ ଏତିକି ଦେଖୁଛେ ଯିଏ ଭକ୍ତି ପାଇଛି ସିଏ ଯୋଉ ପ୍ରିନ୍ସିପଲଟା ଦେଉଛନ୍ତି ଆମେ ସେ ଫଲୋ କରିବୁ ତୁମେ ହଜାର କଥା କହିଲେ ଆମେ କ'ଣଟା ମାନିବୁ ତୁମେ ଏଇ ଶାସ୍ତ୍ର ଆମକୁ ଦେଖିବ ସେ ଶାସ୍ତ୍ର ଆମେ ସରଳ ସରଳ କଥାରେ ବୁଝିବା ଲୋକ ତୁମେ ଯେତେ ଘୁରେଇଲେ ବି ସେଇଟା କିଛି ଆମର ଫାଇଦା ନାହିଁ ତୁମେ ହଜାର ବେଦାନ୍ତି ହୁଅ ହଜାର ପାଠ ପଢ଼ କୋଉ ବିଦ୍ୟାଳୟରେ ପାଠ ପଢିକି ଆସ କ'ଣ ଭାଗବତ ପଢ କ'ଣ କର ଆମର ଏଥିରୁ କ'ଣଟା ମିଳିବ ତୁମେ ଯେତେ ପାଠ ପଢିଥାଉ ଆମେ ସେଥିରୁ କିଛି ଗ୍ରହଣ କରିବୁନି ଆମେ ସରଳ କଥାରେ ବଞ୍ଚିବା ପାଇଁ ଚାହୁଁଛୁ ଯିଏ ପଇସାଟା କମେଇଛି ସେ ପଇସା କମେଇବା ବାଟଟା ଜାଣିଛି ତା କଥାରେ ପଇସା ତା କଥାରେ ମାନି ନେଲେ ମନେ ମିଳିଲା ମୁଁ କାହିଁକି ଏତେ ଚଷି ବୁଦ୍ଧି ଖର୍ଚ୍ଚ କରିବି ଏସବୁ ଫାଲତୁ କାମ ସେଗୁଡ଼ା ଆମର ଆମର ପ୍ରୋସିଜରଟା ହେଲା ଆମର ସରଳ ସୂତ୍ର ହେଲା ଗୋଟେ ବୈଷ୍ଣବରେ ଯେଉଁମାନେ ଭକ୍ତି ପାଇଛନ୍ତି ଆଚାର୍ଯ୍ୟମାନେ ସେମାନେ ଯାହା ବୁଝିଲେ ଆମେ ମାନବା ଦରକାର ସେ କେଉଁ ଶାସ୍ତ୍ରରେ କ'ଣ ତୁମେ ତ କାହିଁକି ଖୋଳତାଡ଼ ନୀତି ଓଡ଼ିଆରେ ଗୋଟେ ଅଛି ନା ତୁମର ତ ଖୋଳତାଡ଼ କ'ଣ ଦରକାର ତୁମେ ଯଦି ଖୋଳତାଡ଼ କରିକି ଶାସ୍ତ୍ର ପଢ଼ିକି ତୁମେ ଭକ୍ତି ପାଇଯିବ ତାହେଲେ ଯାହା ପଢ଼ାବ ଦେଖ ଶାସ୍ତ୍ର ପଢ଼ିକି ଭଜନ କରିଦେବ କର ଏସବୁ ବୁଦ୍ଧିଆ ବେଶୀ ବେଶୀ ବୁଦ୍ଧିଆଙ୍କର ଏଇଟା କାମ ଏଇଟା ବେଶୀ ଝୁଣ୍ଟିକି ମରିବେ ଆମର ସେ କଥା ନାହିଁ ଆମେ କାହିଁକି ଏଇଟା ମାନୁଛୁ ଏଇଟା ପ୍ରଭୁପାଦଙ୍କର କଥା ଆମେ ତୁମମାନଙ୍କର ମୁଣ୍ଡ ପୁରୀ କିଛି ଦରକାର ନାହିଁ ଆମେ ଜାଣିଛୁ ପ୍ରଭୁପାଦ କୃଷ୍ଣଙ୍କୁ ପାଇଛନ୍ତି ଆମର ଗୁରୁ କୃଷ୍ଣଙ୍କୁ ପାଇଛନ୍ତି ଆମେ ତାଙ୍କ କଥା ମାନିବୁ ତୁମ କଥା ମାନିବୁ ତୁମେ ହଜାର କଥା ଦେଖିଲେ ଆମକୁ ଦେଖିଲେ ଆମେ କାହିଁକି ତୁମ କଥା ମାନିଯାଉଛୁ ତୁମେ କୃଷ୍ଣ ଦେଇପାରିବ କି ତୁମେ ପାଇଛ କି ପାଇନ ତୁମ କଥା ଆମେ କାହିଁକି ଶୁଣିବାକୁ ଯିବୁ ତୁମେ ଶାସ୍ତ୍ରରୁ ଦେଖିବ ତୁମେ ଶାସ୍ତ୍ର ଦେଖିଲେ ମୁଁ ବି ଶାସ୍ତ୍ରରୁ ଦେଖେଇଦେବି ମୋର ଏଥିରୁ କ'ଣ ମିଳିବ ଜଣେ ଲୋକ ଭଲ କଥା କହିପାରେ ସେ କଥା କହ ମୋର କ'ଣ ମିଳିବ ମୋର କୃଷ୍ଣ ଦରକାର ଯିଏ କୃଷ୍ଣ ଦେଇପାରିବେ ଯିଏ କୃଷ୍ଣଙ୍କୁ ପାଇଛନ୍ତି ମୁଁ ତାଙ୍କ କଥା ଶୁଣିବି ଭଲ କହିବା କଥାରୁ ମୋର କ'ଣଟା ମିଳିବ ସେ ବହୁତ ଭଲ କଥା କହୁଛନ୍ତି ଭଲ କଥା କୁହନ୍ତୁ ଖରାପ କଥା କୁହନ୍ତୁ ବହୁତ ଶାସ୍ତ୍ର ଆଣନ୍ତୁ ମୋର କିଛି ଆବଶ୍ୟକ ନାହିଁ ଶୁଣିବା ମୋର କୃଷ୍ଣଙ୍କୁ ପାଇବା ଦରକାର ତ ଯିଏ କୃଷ୍ଣଙ୍କୁ ପାଇଛନ୍ତି ଯାହାଙ୍କ ପାଖରେ କୃଷ୍ଣ ଭକ୍ତି ଅଛି ତାଙ୍କ କଥାଟା ମୁଁ ମାନିବି କାରଣ ସେ ହିଁ କୃଷ୍ଣଙ୍କୁ ଦେଇପାରିବେ ତାଙ୍କ କଥା ଏଇଟା ସରଳ ଜିନିଷ ଆମେ ଶାସ୍ତ୍ରକୁ ସେଥିପାଇଁ ମୁଁ ବାରମ୍ବାର କୁହେ ଆମେ ଶାସ୍ତ୍ରକୁ ଅବମାନନା କରୁନୁ କିନ୍ତୁ ଶାସ୍ତ୍ରର ସବୁ ଅଂଶକୁ ଆମେ ପାଳନ କରୁନୁ ଯିଏ କୃଷ୍ଣଙ୍କୁ ପାଇଛନ୍ତି ଆମ ପାଇଁ ଯାହା ଦରକାର ଦେଇଛନ୍ତି ଆମେ ସେତିକି ମାନୁଛୁ ତୁମେ କହିବ ଏତିକି ମାଳା କାହିଁକି ଷୋଳ ମାଳା ଯାଇକି ଇସ୍କନ ମାଳା କାହିଁକି ଷୋଳ ମାଳା ଜପ କରୁଛନ୍ତି କାହିଁକି ଆମେ ସେଇଟା କହିପାରିବୁନୁ କାହିଁକି ଆମେ କରୁଛୁ ଆମେ କହିପାରିବୁନି ଯିଏ କୃଷ୍ଣଙ୍କୁ ପାଇଛନ୍ତି ସେ କହିଛନ୍ତି କହିବା ନାହିଁ ଜପ କରିବା ନାହିଁ ତୁମର ବିଶ୍ୱାସ ନାହିଁ ତୁମର ଚଉଷଠି ମାଳା କର ଲକ୍ଷ ମାଳା କର ମୁଁ ସେଇଟା ବିଶ୍ୱାସ କରେନି ଆମେ ସରଳ ଜିନିଷଟା ବିଶ୍ୱାସ କରୁ ଆମର ଗୁରୁ କହିଛନ୍ତି ଏଇଟା ଗୁରୁ ଭଗବାନଙ୍କୁ ପାଇଛନ୍ତି ବା ଶେଷ ତାଙ୍କ ପରୀକ୍ଷା ସରିଯାଇଛି ଆମେ ଆଉ ଆମେ ତୁମ କଥାଟା କାହିଁକି ବିଶ୍ୱାସ କରିବାକୁ ଯିବୁ ତୁମେ ହଜାର କଥା କୁହ ହଜାର ରେକର୍ଡ ଦେଖ ଆମେ ସେଇଟା ମାନିବୁନୁ ସେଥିପାଇଁ କେଉଁ ବ୍ରଜର ପରିକ୍ରମା କେଉଁ ବ୍ରଜକୁ ଯିବା କେଉଁଠିକି ଯିବା କ'ଣ ଯିବା ଆମ ମୁଣ୍ଡରେ ପଶେନି ଏଗୁଡ଼ିକ ଆମେ ଛୋଟ ସରଳ ସିଦ୍ଧାନ୍ତର ମୁଣ୍ଡକୁ ଆମେ ଧରିକି ରଖିଛୁ ଆମ କୃଷ୍ଣ ଦରକାର ଯିଏ କୃଷ୍ଣଙ୍କୁ ପାଇଛନ୍ତି ସେ କହିଛନ୍ତି ତୁମେ ଏଇଟା କର ପାଇବ କୃଷ୍ଣ ବାସ୍ ଆମେ ସେତିକି ଟ୍ରାଏ କରିବୁ ଆମେ କେଉଁଠି ଗଲେ ବୃନ୍ଦାବନ ବାସ କଲେ କେଉଁଠି ବାସ କଲେ ଆମେ ପାଇପାରିବୁ ନାହୁଁ କାରଣ ଆମ ହୃଦୟରେ ଭକ୍ତି ନାହିଁ ଆମେ ତାଙ୍କ କୃପାରୁ ପ୍ରାପ୍ତ ହଉ, ସେ ସୂତ୍ରଟା ଦେଇଛନ୍ତି, ଏଟା ସରଳ ଜିନିଷ, କାମ ଶେଷ। ଏତେ ବୁଦ୍ଧି ଖର୍ଚ୍ଚ କରିକି ଏଟା ଇଞ୍ଜିନିୟର ଡକ୍ଟର ପାଠ ନୁହେଁ, ଏଇଟା ଆଇଟି ସେକ୍ଟର ପାଠ କିଛି ନୁହେଁ, ଏଠି ସବୁ ସେଟଅପ୍ ହେଇକି ରହିଛି। ତୁମ ଖାଲି ସରଳ ଜିନିଷ ଚାଲିବାର ଅଛି, ତୁମ ଗୁରୁ କହିଦେଇଛନ୍ତି, ସେ ଭଗବାନଙ୍କୁ ପାଇଛନ୍ତି, ସେ ଯାହା କହିଛନ୍ତି ତାକୁ ମାନିକି ଚାଲିବାର ଅଛି। ତୁମର ଯେତିକି ବିଶ୍ୱାସ ତ ବୁଦ୍ଧି ଖର୍ଚ୍ଚ କରିବ, ବୁଦ୍ଧି ଖର୍ଚ୍ଚ କରିକି ତୁମେ କେବଳ କେବଳ ପରାସ୍ତ ଭାବ କିଛି ନାହିଁ। ଆମର ଏଇ ଆଚାର୍ଯ୍ୟମାନଙ୍କୁ ଏଥିପାଇଁ ଆମେ ତାଙ୍କର କଥା ଶୁଣୁ, ସେ ଭଗବାନଙ୍କୁ ପାଇଛନ୍ତି, କାହାର କଥାକୁ ଆମେ ସେଥିପାଇଁ ଶୁଣିବା ଦରକାର ନାହିଁ। ଜଗତରେ ବହୁତ ପ୍ରକାର ଲୋକ ବହୁତ କଥା କହିବେ, ହାଟ ବଜାରକୁ ଗଲେ କ'ଣ ହବ ଭାବିଲ, ହାଟକୁ ଯାଇଛ ଏଇ ବର୍ଷା ଦିନ ହାଟକୁ କ'ଣ, ସେ ଭେଣ୍ଡି କିଲେ କିଏ 10 ଟଙ୍କା ଡାକୁଥିବ, କିଏ ଭେଣ୍ଡି କିଲେ 2 ଟଙ୍କା ଡାକୁଥିବ, କିଏ 3 ଟଙ୍କା ଡାକୁଥିବ, ସେଠାରେ ଯିଏ ଡାକ ଶୁଣିବ ସେ ପାଗଳ ହେବେ, ଯିଏ ଡାକ ଶୁଣିବ ସେ ବାୟା ହେଇଯିବ। କାହିଁକି ଏଠି କ'ଣ 3 ଟଙ୍କା ଗଲାଣି ଭେଣ୍ଡି କିଲେ, ସେଠି କ'ଣ 2 ଟଙ୍କା ଗଲା, ଆରେ 3 ଟଙ୍କା ଯିଏ କହୁଛି ସେ ହେଉଛି ପକ୍କା ଭେଣ୍ଡି, ଯିଏ ନୂଆ ହାଟକୁ ଯିବ ସବୁବେଳେ ଠକ ଠକି ଆସିବ, କାହିଁକି ସେ ଖାଲି ବାୟା ହବ, କିଏ କମ୍ ପଇସା ଡାକୁଛି, ସେ ଇଏ ଡାକି ପକାଉଥିବ, ସେ ଡାକି ସେ ପକା କୋବି ବିକି ଦେଉଛି, ଭେଣ୍ଡି ପକା ବିକି ଦେଉଛି, ପକା ବାଇଗଣ ବିକୁଛି, ଜାଣିନୁ ନା ବାପା, ଡାକ ମାର ଡାକ ଗୁଡାକ ଶୁଣିକି କାହିଁ ହଇରାଣ ହେଉଛୁ। ଆଉ ଯିଏ ମାର୍କେଟିଂ କରି ସେ କିଛି କରିବନି, ସେ ତାର ସିଧା ଯିବ, ସେ ଜାଣିଛି କୋଉ ଦୋକାନ ଯିବି କ'ଣ କିଣିବି ଧରିକି ଆସି, ଡାକ ଶୁଣିକି ତୁମେ ଖାଲି ଭ୍ରମିତ ହବ, ଏଭଳି ହଜାର ଲୋକଙ୍କର କଥା ଶୁଣିକି ତୁମେ କ'ଣ ଡାକ, ବହୁ ବହୁ ଶାସ୍ତ୍ର ବହୁ ବାକ୍ୟ ଚିତ୍ତ ଭ୍ରମ ହଏ, ବହୁ କଥା ଗୁଡ଼ା ଶୁଣିବ, ବହୁ ଶାସ୍ତ୍ର ଗୁଡ଼ା ପଢିବ, ଖାଲି ଚିତ୍ତ ଭ୍ରମ ହେଉଛି ନା, ଏବେ ତ ଏହା ହେଉଛି ନା, ଡିଭୋଟ ମାନଙ୍କର ଫିକ୍ସନେସ୍ କାହିଁ, ଗୋଟେ ବିଶ୍ୱାସ କାହିଁ ଆଚାର୍ଯ୍ୟଙ୍କ ପ୍ରତି, ମୋତେ ଦେଖୁନି ସେଇଟା ଭଗବାନ ତ ବହୁତ ଦୂରର କଥା, ତୁମକୁ ଯେ କୃଷ୍ଣଙ୍କୁ ତୁମେ ଯାହାଙ୍କ ପାଇଁ କୃଷ୍ଣ ଜାଣିଲ ତାଙ୍କ ପ୍ରତି ତୁମର ବିଶ୍ୱାସ ନାହିଁ, ତୁ କ'ଣଟା ଭକ୍ତି କରୁଛ, ତୁମେ କ'ଣ ହଜାର ସାଧନ ଭଜନ ଆଙ୍ଗୁଠି ଦେଖିକି କ'ଣ ଏମିତି ପ୍ରିଚିଂ କରୁଛ, ଏଇଟା କ'ଣଟା ମୋତେ, ଏଇଟା ମୁଁ କିଛି ଗୋଟେ ପରସେଣ୍ଟେଜ୍ ଆମ ହୃଦୟ ଭିତରେ ଏଇଟା ପଶେନି, ମୋତେ ଆଚାର୍ଯ୍ୟ ନିଷ୍ଠାନ ତୁମେ ଗୋଟେ କାଲକୁଲେସନ୍ ମାଇଣ୍ଡ ଗୁଡ଼ା ଅଛି, ତୁମେ କ'ଣଟା ବୁଝିବ, ଏଇଟା ଡାକ ଆବ ଯୋଉଟା କରିକି କାମ ନାହିଁ, ଏଥିରେ ଏଇଟା ସିମ୍ପଲ୍ ଫର୍ମୁଲା। ସେଥିପାଇଁ ଆମର ଆଚାର୍ଯ୍ୟମାନଙ୍କର ଆବିର୍ଭାବ ତିରଭାବ ଗୋଟେ ବାରମ୍ବାର ତାଙ୍କର କଥା, ସେ ଯାହା ପ୍ରିନ୍ସିପଲ୍ ଦେଇଛନ୍ତି ଆମେ ତାକୁ ମାନିବୁ, ସେ କୃଷ୍ଣଙ୍କୁ ପାଇଛନ୍ତି, ତାଙ୍କ କୃପରେ ଯେଉଁମାନେ କୃଷ୍ଣଙ୍କୁ ପାଇଛନ୍ତି ସେମାନେ କିଛି ପ୍ରିନ୍ସିପଲ୍ ଚେଞ୍ଜ କରିଛନ୍ତି, ସେମାନେ ଯାହା କହିଛନ୍ତି ଆମେ ତାକୁ ମାନୁଛୁ। ଆମର କାମ ହେଲା ଆମକୁ ଯିଏ କୃଷ୍ଣ ଦେଇପାରିବେ, ଯିଏ କୃଷ୍ଣଙ୍କୁ ପାଇଛନ୍ତି ସେ ଯେଉଁ ପ୍ରିନ୍ସିପଲ୍ଟା କହିବେ ସେଇଟା ଶାସ୍ତ୍ର ଥାଉ ନଥାଉ, କାରଣ ସେ କୃଷ୍ଣଙ୍କୁ ପାଇଛନ୍ତି, ସେ ଯାହା କହିଥିବେ ସେଟା ନିଶ୍ଚିତ ଶାସ୍ତ୍ରରେ ଥିବ, ସବୁ ଶାସ୍ତ୍ରରେ ନଥାଏ, ସାଧୁ ହୃଦୟରେ କିଛି ଭଗବାନ ପ୍ରକାଶ କରନ୍ତି ସେଇଟା ଶାସ୍ତ୍ର, ସାଧୁର ଅନୁଭବଟା ହିଁ ଶାସ୍ତ୍ର, ସବୁଟାକୁ ଶାସ୍ତ୍ର କହିହବନି, କାରଣ ସାଧୁ କୃଷ୍ଣଙ୍କୁ ଦେଖିଛି, ସବୁଟା ସାଧୁ ଯାହା କୁହନ୍ତି ସବୁଟା ଶାସ୍ତ୍ରରେ ନଥାଏ, ସାଧୁ ହୃଦୟରେ କିଛି ରେକର୍ଡିଂ ହେଇକି ଥାଏ, ସବୁଟାକୁ ତୁମେ କହିପାରିବନି ଯେ ଏଇଟା କାହିଁକି ଏମିତି କରାହେଲା, ଏଇଟା କାହିଁକି ଏମିତି କରାହେଲା, କାହିଁକି ଆମେ ପ୍ରଶ୍ନ କରାଯାଏ ନା, ଯେଉଁମାନେ ଭଗବାନଙ୍କର ନିଜ ଲୋକ ସେମାନେ ଯାହା କହୁଛନ୍ତି ତାଙ୍କୁ ମାନିବେ, କିଏ କ'ଣ କହୁଛି କେଉଁଠି କ'ଣ କହୁଛି, ସେଗୁଡ଼ା କିଛି ମୁଣ୍ଡରେ 5 ପଇସାର ଆବଶ୍ୟକ ନାହିଁ, ଏଗୁଡ଼ା ସବୁ ଫୋପାଡ଼ ଦେବା ଦରକାର, ମୁଣ୍ଡରୁ ବାହାର କରିଦେବା ଦରକାର। ତେଣୁ ଗୋସ୍ୱାମୀ ମାନେ ଏଇ ଯେଉଁ ଭକ୍ତିଟା ଯିବ କେବଳ ଭକ୍ତ କୃପାରୁ ପ୍ରାପ୍ତ ହୋଇପାରିବ, କାରଣ ଭକ୍ତ ଭକ୍ତିଟା କିଏ କରିଛି, ଭକ୍ତ କରିଛି, ଭଗବାନ କରୁନାହାନ୍ତି। ତ ହଜାର ଭଗବାନଙ୍କ ଲୀଳା କଥା ଇଏ ଶୁଣ, ତୁମେ ପ୍ରାଥମିକ ଅବସ୍ଥାରେ କେବେ ହେଲେ ଭଗବାନଙ୍କ ପ୍ରତି ଆକର୍ଷଣ ସୃଷ୍ଟି କରିପାରିବ ନାହିଁ, କାରଣ ଭକ୍ତିଟା ଭଗବାନଙ୍କୁ ଆକର୍ଷଣ କରିବ, ତମ ହୃଦୟ ତ ଭକ୍ତିଟା ନାହିଁ, ତୁମେ ଯେତେ ଲୀଳା ଶୁଣିଲେ କ'ଣଟା ହବ, ସେଇଟା ତୁମେ କର୍ଣ୍ଣ ରସାୟନ ହବ ତାପରେ ସରିଲା, କାନକୁ ଟିକେ ଭଲ ଲାଗିବ, କର୍ଣ୍ଣ ଲାମ୍ପଟ୍ୟ ରସାୟନ ନୁହେଁ, ପୁଣି ସେଇଟା ସରିବ, ପୁଣି ମୋବାଇଲ ଦେଖିବ, ପୁଣି ଗପ ଗସିପି କରିବ, ପୁଣି ଫାଙ୍କ ଧନ୍ଦା ଖାଇବା ପିଇବା, ସେ ପିଜା ପାସ୍ତା ଖାଇ ବୁଲିବ, ତେଣୁ କ'ଣଟା ଏଥିରେ ମୂଲ୍ୟ ରହିଛି, ମୋର କେଉଁ ଆରୋଗ୍ୟ ଜ୍ଞାନ କ'ଣଟା ଉଦୟ, ଏଇଟା କିଛି ହବନି। ଭକ୍ତର ନିୟମକୁ ମାନିବାକୁ ପଡ଼େ, କାରଣ ଭକ୍ତ ଭକ୍ତି କରୁଛି, ସେ କରିଛନ୍ତି ଭଗବାନଙ୍କୁ ପାଇଛନ୍ତି, ଆମେ ତାଙ୍କ ପ୍ରିନ୍ସିପଲ୍ ଚାଲିବୁ। ତୁମର ଭକ୍ତି ହେଉ ନାହିଁ, ତୁମେ ଅଧିକା ସାଧନ କଲେ ଭକ୍ତି ହେଇଯିବ ସେଇଟା ବି ନୁହେଁ, ତୁମର 16 ମାଳାରେ ଭକ୍ତି ହେଉନି, ତୁମେ 64 ମାଳା କଲେ ତୁମ ଭକ୍ତି ହବନି, ଅସୁବିଧାରେ କ'ଣ ତୁମେ ବୁଝିବାକୁ ପଡିବ। ଭକ୍ତି ହେଉନି ମାନେ ଆମେ ଭକ୍ତର କଥାଟା ଭକ୍ତର ପ୍ରିନ୍ସିପଲ୍ଟା ମାନୁନି, ସେଇଟା ଦେଖ ଅଧିକା କରିକି କମ୍ କରିବାର ସେତେ କିଛି ବିଶ୍ୱାସ ତ ଆମର ଭକ୍ତି ଥାଉ ନଥାଉ ଗୁରୁଙ୍କୁ, ଆଉ ଗୁରୁଙ୍କ ଉପରେ ଯେଉଁ ଭାବନା ସେଟାକୁ ଆମେ ହଲେଇ ପାରିବନି କି, ଦେଖିକି ଆସୁ କ'ଣ ଫଳ ହେଉଛି ଜଗତରେ, ଭଜନଟା କ'ଣଟା ଫଳ ନାହିଁ, ଯାହାର ଭକ୍ତ ନିଷ୍ଠ ନାହିଁ, ଯାହାର ଗୁରୁବାନୁଗତ୍ୟ ନାହିଁ, ଯାହାର ଗୁରୁ ନିଷ୍ଠ ନାହିଁ, ତାର କେବେ ବି ଭକ୍ତି ହବନି। ଯେତେ ବଡ଼ ବଡ଼ କଥା ଗୁଡ଼ା କହୁ ଯାହା କହୁ ସେସବୁ ବେକାର, ତାର ଅନ୍ତରଟା ଠିକ୍ ନାହିଁ, ତାର ଗୁରୁଙ୍କୁ ଗୁଡ଼ ଗୁରୁ ଆଚାର୍ଯ୍ୟ ବୈଷ୍ଣବମାନଙ୍କ ପ୍ରତି ତାର ନିଷ୍ଠା ନାହିଁ, ଆଉ ସେ ଯେତେ ବଡ଼ ବଡ଼ କଥା କହିଲେ କ'ଣଟା ହେଉଛି ସେଇଟା। ସେଇଟା ସବୁ ଫମ୍ପା ଯାକ ଆମର ଗୁରୁଦେବ କୁହନ୍ତି ସେଇଟା କ'ଣ, ସେଇଟା ସବୁ ଫାଙ୍କା ଆବାଜ ଗୁଡ଼ା, ସେଇଟା ସବୁ ଫାଙ୍କା ଆବାଜ ଗୁଡ଼ା, ଫାଙ୍କା ଗୁଳି ଚଳାଇ ଯେମିତି ଲୋକ ଭଗେଇବା କଥା, ଏଗୁଡ଼ା ସବୁ ଭଗେଇବା କାମ। ସେଥିପାଇଁ ଆମର ଏ ଆଚାର୍ଯ୍ୟମାନଙ୍କର ଆବିର୍ଭାବ ତିରଭକ୍ତି ତାକୁ ସ୍ମରଣ କରିବା। ସେଥିପାଇଁ ବୈଷ୍ଣବ କ୍ୟାଲେଣ୍ଡର ଗୁଡ଼ାକ ବାହାରୁଛି ନା ଆମର ମନ୍ଦିରମାନଙ୍କରେ ଡେଲି ପଢ଼ାଯିବ, ଆଜି ହେଉଛି ଆବିର୍ଭାବଙ୍କର ତିଥି, ତିରୁଭାବ ତାଙ୍କୁ ସ୍ମରଣ କରିବ, ପ୍ରଣାମ କରାଯାଏ, ମାଂସାକ କରୁଛେ ବା ଆନାଉନ୍ସ କରାଯାଏ, ପ୍ରଣାମ କରାଯାଏ, ପ୍ରଭୁ ଆଜି କୃପା କର। ଆଉ ତାଙ୍କର ସନ୍ଧ୍ୟା ଆମେ ତ ସେମିତି ସବୁବେଳେ ଉତ୍ସବ କରିପାରିବାନି, ଆଉ ସନ୍ଧ୍ୟାବେଳେ ତାଙ୍କର ଗୁଣ କୀର୍ତ୍ତନ ଏଗୁଡ଼ିକ ସବୁ ସକାଳ ହଉ ସନ୍ଧ୍ୟାବେଳେ ହଉ ଗୁଣ କୀର୍ତ୍ତନ କରାଯାଏ। ଆଜି ହେଉଛନ୍ତି ଗୋପାଳ ଭଟ୍ଟ ଗୋସ୍ୱାମୀଙ୍କର ତିରୁଭାବ, ଯାହା ବୃନ୍ଦାବନ ଦାସ ଠାକୁର କହିଲେ ଭଗବାନଙ୍କର ଆବିର୍ଭାବ ତିରୁଭାବ ଯେଭଳି, ବୈଷ୍ଣବମାନଙ୍କର ଆବିର୍ଭାବ ତିରୁଭାବ ସେଭଳି, ସେଭଳି ପବିତ୍ର ଈଶ୍ୱରର ଆବିର୍ଭାବ ଯେହେନ ପବିତ୍ର, ଈଶ୍ୱରଙ୍କର ଆବିର୍ଭାବ ଯେଭଳି ପବିତ୍ର, ବୈଷ୍ଣବର ତିଥି ହେଉଛି ସେଇଭଳି ପବିତ୍ର। ବୈଷ୍ଣବମାନେ ଜଗତକୁ ଆସିଛନ୍ତି ଆଉ, ତେଣୁ ଦକ୍ଷିଣ ଭାରତରେ ଶ୍ରୀରଙ୍ଗମ କ୍ଷେତ୍ରରେ ଗୋପାଳ ଭଟ୍ଟଙ୍କର ଆବିର୍ଭାବ, ପିତା ହେଉଛନ୍ତି ଭେଙ୍କଟ ଭଟ୍ଟ, ଭେଙ୍କଟ ଭଟ୍ଟ ରାମାନନ୍ଦୀ ସାଧୁ ଥିଲେ, ତ୍ରିମଲ ଭଟ୍ଟ ଏବଂ ପ୍ରବୋଧାନନ୍ଦ ସରସ୍ୱତୀ, ତିନି ଭାଇ ପ୍ରବୋଧାନନ୍ଦ ସରସ୍ୱତୀ ରାମାନନ୍ଦୀ। ଆଉ ଯେତେବେଳେ ଗୋପାଳ ଭଟ୍ଟ ଆବିର୍ଭାବ ହେଇଥିଲେ 1400 ଖ୍ରୀଷ୍ଟାବ୍ଦରେ, 1425 ଛୋଟ ବାଳକ ବେଳୁ ବୈଷ୍ଣବ ପରିବାର, ଭଗବାନଙ୍କର ତ ସେମାନେ ନିଜ ଲୋକ, ଆଉ ଗୁରୁ ଗଣେଶ ଦେବିକା ହିସାବରେ ସେ ଅନ୍ନ ମଞ୍ଜରୀ, କେହି କେହି ଗୁଣ ମଞ୍ଜରୀ ବୋଲି କହନ୍ତି। ଆଚାର୍ଯ୍ୟମାନେ ସବୁ ଆମର ଯେଉଁ ପାର୍ଷଦ ମହାପ୍ରଭୁଙ୍କ ପାର୍ଷଦ ମାନଙ୍କର ପୂର୍ବ ତାଙ୍କ ସ୍ୱରୂପ ଗୁଡ଼ିକୁ ସବୁ ରଚନା କରିଛନ୍ତି। ଗୁରୁ ଗଣେଶ ଦେବିକା ସେ ଗ୍ରନ୍ଥର ନା, ପୂର୍ବରେ କ'ଣ ଥିଲେ, ସଚିବ ଥିଲେ, ଜଗନ୍ନାଥ ବିଷୟରେ କ'ଣ ଥିଲେ, କିଏ କ'ଣ ଥିଲେ, ସବୁ ପାର୍ଷଦ ଗୁରୁ ଗଣେଶ ଦେବିକାରେ ତାଙ୍କର ଶ୍ଲୋକ ଆକାରରେ ସେ ରଚନା କରିଛନ୍ତି। ପ୍ରଭୁ ଗୋସ୍ୱାମୀ କ'ଣ ଥିଲେ, ସନାତନ ଗୋସ୍ୱାମୀ କ'ଣ ଥିଲେ, ନରୋତ୍ତମ ଦାସ ଠାକୁର କ'ଣ ଥିଲେ, ସମସ୍ତଙ୍କର ମହାପ୍ରଭୁଙ୍କ ପାର୍ଷଦ ଗୌରବଣ ଦେଶ ଦୀପିକା କରିଛନ୍ତି। ମୁରାରୀ ଗୁପ୍ତ ଯେମିତି ହେଲେ ହନୁମାନ, ଆମେ କେମିତି ଜାଣିବୁ, ସିଏ ରଚନା କରିଛନ୍ତି ଆଉ ମହାପ୍ରଭୁଙ୍କ ରୂପାରୁ। ଅନଙ୍ଗ ମଞ୍ଜରୀ, କିଏ କିଏ ଗୁଣ ମଞ୍ଜରୀ ବୋଲି କହନ୍ତି, ସଖୀ ମଞ୍ଜରୀ, ସେମାନେ ସବୁ ଆସିଥିଲେ, ବିଗ୍ରହ ପ୍ରକାଶ କରିଛନ୍ତି, ସେବା ପ୍ରକାଶ କରିଛନ୍ତି ବାଲ୍ୟକାଳରୁ। ସେ ମହାପ୍ରଭୁଙ୍କ ପାର୍ଷଦ ବାଲ୍ୟକାଳରୁ ସେ ଚିତ୍ରଙ୍କର ଲୀଳା ଶୁଣନ୍ତି, ଆଉ ସେ ତାଙ୍କ ମହାପ୍ରଭୁଙ୍କର ସନ୍ୟାସ ଜିନିଷଟା ତାଙ୍କୁ ଭଲ ଲାଗିନି, ସ୍ୱପ୍ନ ଦେଖନ୍ତି ମହାପ୍ରଭୁ ସନ୍ୟାସ ନେଉଛନ୍ତି, ମହାପ୍ରଭୁ କାହିଁକି ସନ୍ୟାସ ନେଉଛନ୍ତି, ତାଙ୍କୁ ଗୋଟେ ଭଲ ଲାଗେ। ଏ ଭକ୍ତିର ଭକ୍ତିରତ୍ନାଙ୍କର ସବୁ ବର୍ଣ୍ଣନା କରାଯାଇଛି ଯେ କାହିଁକି ମହାପ୍ରଭୁ ନଦିଆର ସୁଖକୁ ବଞ୍ଚନା କରିକି ସେ ବଞ୍ଚିତ ହେଇକି ଛାଡ଼ିକି କାହିଁକି ଗୋଟେ ମୁଣ୍ଡନ ହେଇକି ସେ ସନ୍ୟାସ ହେବେ, ସେ ଭଗବାନ ବହୁତ ଖେଦ କରନ୍ତି, କାନ୍ଦନ୍ତି, ବାଳକ ଥିଲେ ସେତେବେଳେ। ମହାପ୍ରଭୁ ତାଙ୍କ ସ୍ୱପ୍ନ ଆସିକି ତାଙ୍କର ଯେଉଁ ଗୋପାଳ ରୂପ କୃଷ୍ଣ ସ୍ୱରୂପ ସେ ଦର୍ଶନ କରାଇଥିଲେ। ଭଗବାନ ଯେଉଁ ସ୍ୱପ୍ନଟା ଗୋଟେ କାହାଣୀ ନୁହେଁ, ସ୍ୱପ୍ନଟା ଆମମାନଙ୍କ ପାଇଁ, ସ୍ୱପ୍ନର ବିଭିନ୍ନ ଅବସ୍ଥା ଅଛି, ପେଟ ଖାଇଦେବ ଖାଇଦେଇନି, ଦିନବେଳେ ଶୋଇବ, ତୁ ଶୋଇନ ସ୍ୱପ୍ନ ଦେଖିବ ସେ ଏଇଟା ହେଇଗଲା ସେଇଟା ହେଇଗଲା ଏମିତି ହେଲା ସେମିତି ହେଲା, ନା କ'ଣ ଭାବିଲେ ସ୍ୱପ୍ନ ଦେଖୁଛ, ସ୍ୱପ୍ନ ଦେଖିଲେ ତୁମେ କ'ଣ ଦେଖିବ, ବିଜନେସ୍ ଟଙ୍କା ଏହା ଦେଖିବ, ଯାହା ମୁଣ୍ଡରେ ଚିନ୍ତା ରହିବ ସେ ଚିନ୍ତା ଦେଖିବ ସ୍ୱପ୍ନ, ଆଉ କ'ଣ ସ୍ୱପ୍ନ କିଏ କ'ଣ ଦେଖିବ, ସ୍ୱପ୍ନଟା କ'ଣ ଆଉ ଯୋଉଟା ଦେଖିଲା ସେଇଟା ଦେଖିବ, ବେଳେ ବେଳେ ଚିନ୍ତା ନଥାଏ ଯେଉଁ ସ୍ୱପ୍ନ ଗୁଡ଼ାକ ଆସେ, ଏଇଗୁଡ଼ା ଦିନର ଇଏ କରିବେ, ଆଉ ସ୍ୱପ୍ନ ଗୁଡ଼ାକ କୁସ୍ୱପ୍ନ ଗୁଡ଼ାକ ଦୁଃସ୍ୱପ୍ନ ଗୁଡ଼ାକ ଆସେ, ଏଗୁଡ଼ା ସବୁ ମୁଖରୁ ଲାଳ ବାହାରେ ଖାଇ ଉଚ୍ଛିଷ୍ଟ ଗୁଡ଼ାକ ଭୋଜନ କରି ମୁହଁ ଧୋଇବେନି, ଅପରିଷ୍କାର ଅପରିଚ୍ଛନ୍ନ ସେଇଟା ସବୁ ଖରାପ ସ୍ୱପ୍ନ ଦେଖନ୍ତି। ବୈଷ୍ଣବ ଆମର ଯେଉଁ ବୈଷ୍ଣବ ପବିତ୍ର ରହନ୍ତି, ତାଙ୍କ ହୃଦୟ ସବୁବେଳେ ପବିତ୍ର, ତାଙ୍କର ଅଲଗା କାମନା ବାସନା ନାହିଁ, ପ୍ରାୟତଃ ସମସ୍ତେ ପ୍ରାତରେ ଭୋର ଭୋର ଯେଉଁ ସମୟ 3-4 ଏଇ ସମୟରେ ସବୁ ଦେଖନ୍ତି ଭଗବାନଙ୍କର, ଆଉ ସେମାନେ ଆମର ଆମର ଗୋଟେ କନସିୟସନେସ୍ ଭଲ ରହିଲେ ଗୋଟେ ଭଗବାନ କେତେବେଳେ ଦର୍ଶନ ଦିଅନ୍ତି, ସେମାନେ ତ ସବୁ ନିତ୍ୟ ପାର୍ଷଦ ମହା, ତାଙ୍କୁ ସବୁବେଳେ ସ୍ୱପ୍ନଟା ଗୋଟେ କାଳ୍ପନିକ ଜିନିଷ ନୁହେଁ, ରାମାୟଣରେ ସ୍ୱପ୍ନର ବର୍ଣ୍ଣନା ରହିଛି, ମହାଭାରତରେ ସ୍ୱପ୍ନର ସ୍ୱପ୍ନ ଗୁଡ଼ିକ ସବୁ ରହିଛି। ଆଉ ଏ ସ୍ୱପ୍ନ ମଣିଷର ଯେଉଁ ସ୍ୱପ୍ନ ଗୁଡ଼ାକ ସେଗୁଡ଼ାକ ଛାଡ଼, ସେଇଟା କ'ଣ କିଛି କହିହେବନି। ବର୍ତ୍ତମାନର ମଣିଷ କ'ଣ ସ୍ୱପ୍ନ, କିଛି କ'ଣ ସେ କିଏ କ'ଣ ସ୍ୱପ୍ନ ହେଉଛି, ନିଦ ତ ନାହିଁ ଆଉ ସ୍ୱପ୍ନ କ'ଣ। ଦିନ ଗୋଟେରେ ତ ରାତି ଗୋଟେରେ ସେ ମୋବାଇଲ ଦେଖି ଶୋଉଛନ୍ତି, ଆଉ ତାଙ୍କ ସ୍ୱପ୍ନରେ ସେ ମୋବାଇଲ ଦେଖିବେ, ଆଉ କ'ଣଟା ସେ ସ୍ୱପ୍ନ ଦେଖିବା ମଣିଷ। ଭୂତ ଆଉ ଉଚ୍ଚ ପାବିଲେ ଭୂତ ଅଛନ୍ତି, କୁଆଡ଼େ ଗଲେ ସବୁ ଭୂତ, କୁଆଡ଼େ ଗଲେ ଭୂତ ମୋବାଇଲରେ ପଶିଲେ। ସେ ସ୍ୱୟଂବର ଥିଲାବେଳେ କହିବେ ସେ ଭୂତ ଗୁଡ଼ା ଗାଡ଼ି ଭିତରେ ପଶିଯାଇଛି, ତାଙ୍କୁ ପଚାର ଗାଉଁଲିଆ ଲୋକ ତାଙ୍କୁ ପଚାରିଲେ କ'ଣ ସ୍ୱୟଂପ୍ରଭୁ କୁଆଡ଼େ ସେ ଭୂତ ଗୁଡ଼ା ଗଲେ, କହିଲେ ଭୂତ ଗୁଡ଼ା ଏଇ ଗାଡ଼ି ଭିତରେ ପଶୁଛନ୍ତି ନା, ସେ ମଣିଷ ଉପରେ ମାଡ଼ି ଯାଉଛନ୍ତି ଆଉ ମରିଯାଉଛନ୍ତି ମଣିଷ ଗୁଡ଼ାକ। ସେଭଳିଆ ଭୂତ ସ୍ୱପ୍ନ ଏଗୁଡ଼ାକ ଆଉ ସବୁ ସବୁ କଳ୍ପନା ହେଇଯିବ ମଣିଷକୁ ଆସିବାକୁ, ମାନେ ଏମିତି ସମୟ ଆସିବ ମଣିଷକୁ ପଚାରେ ସ୍ୱପ୍ନ କ'ଣ କହିଲ ତାକୁ ବୁଝି ହେବନି, ଡ୍ରିମ୍ କ'ଣ ହେଲା ବୁଝି ହେବନି। ସ୍ୱପ୍ନ ଆଉ ମଣିଷ ଶୋଇ ତା ଶୋଇବନି, ଯେତେବେଳେ ଶୋଇ ଗୋଟେ ଅନକନସିଅସନେସରେ ଶୋଉଛି, ସେ ଶୋଇଲା ରାତି ଗୋଟେ ଦୁଇଟା ଯେତେବେଳେ କ'ଣ ସ୍ୱପ୍ନ ଦେଖିବ, ସେ ଯେଉଁ ସ୍ୱପ୍ନ ଦେଖିବ ତାହା କିଛି ମୂଲ୍ୟ ନଥିବ। ଆଉ ଏଇ ଯେଉଁ ସ୍ୱପ୍ନ ଗୁଡ଼ିକ ସବୁ ବେକାର ଜିନିଷ ନୁହେଁ, ସେ ସତ୍ୟ। ରାମାୟଣରେ ସ୍ୱପ୍ନର ବର୍ଣ୍ଣନା, ବହୁତ ଶାସ୍ତ୍ରରେ ସ୍ୱପ୍ନ ବର୍ଣ୍ଣନା ଅଛି। ମହାପୁରୁଷ ସ୍ୱପ୍ନରେ ଆସିକି ତାଙ୍କ ଗୋପାଳ ବେଶ ଦର୍ଶନ କରୁଛନ୍ତି, ଆଉ ସେ ଶାନ୍ତ, କାରଣ ସବୁବେଳେ କ୍ରନ୍ଦନ କରୁଥିଲେ, ସେ ଶାନ୍ତ ହେଲେ ଗୋପାଳ। ତାପରେ ମହାପ୍ରଭୁ ସନ୍ୟାସ ନେଇକି ଆସିଲେ, ସେ ସନ୍ୟାସ ମହାପ୍ରଭୁ ସନ୍ୟାସ ନେଲେ ସେ ଜାଣିଦେଲେଣି ଭଗବାନ ନିତ୍ୟ ପାରସନ୍ତି, ସେମାନେ ଅନ୍ୟ ଅଭିଳାଷ ଗୋଟେ ଛାଡ଼ିବା ଜୀବନ କେତେ କଷ୍ଟ ହେଇଯାଉଛି, ଆଉ ଦେହ ଅଧ୍ୟାସ ଆହାର ନିଦ୍ରା ଭୟ ମୈଥୁନାକୁ ଛାଡ଼ିପାରୁନି, ଆଉ ଭକ୍ତି କ'ଣ ଗୋଟେ କରିବ, ଲାଭ ପୂଜା ପ୍ରତିଷ୍ଠା ଆକୁ ଛାଡ଼ିଦେଲା ତ ଲାଭ ପୂଜା ପ୍ରତିଷ୍ଠାରେ ପଡ଼ିଲା, ଜୀବ କ'ଣ ଭକ୍ତି କରିବ ସିଏ। ସେମାନେ ଭଗବାନ ନିତ୍ୟ ପାରସନ୍ତ, ତାଙ୍କର ତ ସ୍ୱରୂପ ବୃତ୍ତି ସେଇଟା, ମହାପୁରୁଷ ସନ୍ୟାସ ନେଲା ବେଳକୁ ସେ ଜାଣିସାରିଲେଣି କେଡ଼େ କ୍ରନ୍ଦନ କରୁଛନ୍ତି। ମହାପୁରୁଷ ସନ୍ୟାସୀ ତୁମକୁ ଶାନ୍ତ କଲେ, ଆଉ ପ୍ରକୃତରେ ମହାପୁରୁଷ ସନ୍ୟାସ ନେଇକି ତ ଆସିଲେ ପୁରୀ, ପୁରୀରେ ରଥଯାତ୍ରାଟା କଟେଇଲେ, କଟେଇକି ଦାକ୍ଷିଣାତ୍ୟ ଭ୍ରମଣରେ ଗଲେ, ଦାକ୍ଷିଣାତ୍ୟ ଯାଇକି ତାହେଲେ ପହଞ୍ଚନ୍ତି କେଉଁଠି, ରଙ୍ଗକ୍ଷେତ୍ରରେ। ଆଉ ମହାପ୍ରଭୁ ତ ସବୁବେଳେ ନୃତ୍ୟ କୀର୍ତ୍ତନ, ଆଗରୁ ତ ବୈଷ୍ଣବ ସେବା ଥିଲା ଗୋଟେ ବଡ଼, ଆଗରୁ ବୈଷ୍ଣବ ସେବାଟା ଗୋଟେ ବହୁତ ବଡ଼, ଗୃହସ୍ଥମାନଙ୍କର ସମସ୍ତେ ଗୋଟେ ବୈଷ୍ଣବ ସେବା କରୁଥିଲେ, କାରଣ ବୈଷ୍ଣବମାନଙ୍କୁ ଆଜିକାଲି ବୈଷ୍ଣବ ସେବା କହିଲେ ବି ଲୋକ ଡରୁଛନ୍ତି, ବୈଷ୍ଣବ ତ ଡରୁଛି, ବୈଷ୍ଣବ ଇଏ ଆସିଲେ କ'ଣ କୁଆଡ଼େ କହିବ କ'ଣ କରିବ ନାହିଁ, କୁଆଡ଼େ କ'ଣ କରିବ, କୁଆଡ଼େ ପଇସା ମାଗିବ କ'ଣ କରିବ, ବର୍ତ୍ତମାନ ବୈଷ୍ଣବ ବୈଷ୍ଣବ ଦେଖିଲା ଡରୁଛି, ବର୍ତ୍ତମାନ ଡର ବୈଷ୍ଣବଙ୍କୁ ନା, ଆଉ କୁଆଡ଼େ ଆସିଲା କ'ଣ କହିବେ କି କ'ଣ, ମୋ ଗୁରୁ ବିଷୟରେ କହିବେ କି କେଉଁ ଦୀକ୍ଷା ବିଷୟରେ କହିବେ କି କ'ଣ ପଇସା ମାଗିବ କି କେଉଁ ମନ୍ଦିରକୁ ଡାକିବ କି କ'ଣ କରିବ, ଏସବୁ ଗୋଟେ ମାନେ ଅଦ୍ଭୁତ ରକମର ମାନେ ମୋଟିଭେଟେଡ୍ ସବୁ ଗୋଟେ ଗୋଟେ ସ୍ୱଚ୍ଛ ମନୋଭାବ ନାହିଁ ନା, ସେଥିରେ ବୈଷ୍ଣବ ବୈଷ୍ଣବ ଦେଖିଲା ଡର ଲାଗୁଛି। ମୁଁ ଖୋଲିକି କହୁଛି ଆଉ ଏଇଟା କ'ଣ ନୂଆ କଥାଟା କ'ଣ, ଆଗ କିଏ କିଏ କାହାକୁ ଗୋଟେ ଦେଖିଲା ବୈଷ୍ଣବ ଥିବାକୁ ଦେଖିଲା ସେ ଡରି, ସେ କେଉଁ ସଂସ୍ଥା ଲୋକ କି କାହା ଗୁରୁ କାହାର ଥିଲା, ସିଏ କେଉଁ ମନ୍ଦିରର ଲୋକଙ୍କ ସାଙ୍ଗେ ସାଙ୍ଗେ ଗୋଟେ ଗୋଟେ ଗ୍ରୁପିଜିମ୍ ଭାବନା ରହିଛି। ସେଥିପାଇଁ ବୈଷ୍ଣବ ବର୍ତ୍ତମାନ ବୈଷ୍ଣବ ସେବା କହିଲେ କେହି କାହାକୁ କହିବନି ସେବା କରିବନି, କାରଣ ସେ କାହାର ସେବା କରିବ, କିଏ ବି ତାକୁ କେଉଁ ହଇରାଣରେ ପକେଇବ, କ'ଣ ବି କରିବ, ତା କତିରୁ ପଇସା ପତ୍ର ନେଇ ତାକୁ କୁଆଡ଼େ ଠକିବ, ତା ହିସାବ ପତ୍ର ନେଇ ଆଗରୁ ସେସବୁ ନଥିଲା, ଆଗରୁ ବୈଷ୍ଣବ ମାନେ ହିଁ ଲୋକମାନେ ସେବା କରୁଥିଲେ, କାରଣ ଆଗରୁ ବୈଷ୍ଣବ ଯିଏ ହଉଥିଲେ ତାଙ୍କର ଏଇ ଏଇସବୁ ଏ କନସିୟସନେସ ନଥିଲା। ବୈଷ୍ଣବ ନିନ୍ଦା କରାଯାଉନି, ଜଣେ ତିଳକ ଲଗାଉଛି ମାନେ ବୈଷ୍ଣବ ବେଶ ନେଉଛି ମାନେ ତା ପୂର୍ବରୁ ସେ ଜାଣିବା ଦରକାର ମୋର କେତେ ମାନବୀୟ ଗୁଣ ଅଛି କି ନାହିଁ, ନା ତୁମେ ନିଅନି, ତୁମେ ମେଳ ମାଳି ପକାଅନି, ତିଳକ କରନି, ଗୋଟେ ମିଥ୍ୟା କହିବା, ଅନ୍ୟକୁ ଠକିବା, ପ୍ରତାରଣା କରିବା, ଚିଟିଂ କ୍ୱାଲିଟି ଯୋଉଟା ସବୁ ଠକେଇକି ସବୁ ଭଗବାନଙ୍କ ପାଇଁ ଆଣ, ଯାହା ପାଇଁ ଠକେଇ ଗୋଟେ କ'ଣ ଆଣିବ, ଚିଟିଂ କ'ଣ କରି କରିବ, ମିଥ୍ୟା କଥା ଗୁଡ଼ା କରିବ କହିବ, ଏଗୁଡ଼ା କ'ଣ ତୁମେ କାହିଁ ବୈଷ୍ଣବ ହେଉଛ, ଭଗବାନ ଠକ ନୁହନ୍ତି, ତୁମେ ଠକେଇକି ଆଣିବା ଦ୍ୱାରା ତୁମର ଠକ ଗୁଣ୍ଡା ବଢ଼ିଯିବ, ତୁମେ ଭାବନି ଯେ ତୁମେ ଭଲ ହେଇଯିବ, ତୁମେ ସେମିତିକା ନୁହଁ, ପ୍ରଭୁପାଦ କେତେବେଳେ କ'ଣ କହିଛନ୍ତି ତୁମେ ତୁମେ ସେଇଟାକୁ ୟୁଜ୍ କରନି, ତୁମେ ଆଗେ କ୍ୱାଲିଫାଏଡ଼୍ ହୁଅ, ନହେଲେ ତୁମେ ସେ ଠକେଇବା ଗୁଣ ଶିଖିଲେ ତୁମେ ବି ତୁମର ଠକ ଗୁଣ୍ଡା ବଢ଼ିଯିବ। ବୈଷ୍ଣବ ହଉ ଜଣେ ବୈଷ୍ଣବ ହେଉଛି ମାନେ ତିଳକ ନେଉଛି, ତିଳକ ଗ୍ରହଣ କରି ପୁଣି ଦୀକ୍ଷା ଗ୍ରହଣ କରୁଛନ୍ତି, ଏତେ ଇଚ୍ଛୁକଲି ଏମୁକଲି ଏଣୁ ତେଣୁ କଥା ଇଏ କଥା, ତା କଥା ତା କଥା, ତା କତିରେ ଗୋଟେ ରେଗୁଲେଟିଭ୍ ଲାଇଫ୍ ନାହିଁ ତୁମର, ତୁମେ କାହିଁକି ବୈଷ୍ଣବ, ତ ତୁମ ସେବା କିଏ କରିବ, ତୁମକୁ ଦେଖିଲେ ଲୋକ ଭୟ କରିବେ, ପୂର୍ବକାଳରେ ଏସବୁ ନଥିଲା, ଯିଏ ବୈଷ୍ଣବ ହଉଥିଲେ ସେମିତି ସବୁ ଗୋଟେ ଓଡ଼ିଆ ନା ଟାଉଟୁରା ବୁଦ୍ଧି, ଏଟା ତୁମେ ତିଳକ ଲଗାଉଛ ଏଇଟା ସବୁ କ'ଣ, ତା ସବୁ ନଷ୍ଟ ଚରିତ୍ର କାମ, ଏଇଟା ମହାପ୍ରଭୁଙ୍କ ସମ୍ପ୍ରଦାୟ, ଏଇଟା ଗୋଟେ ରାଜଧର୍ମ, ତୁମେ ଏଇଟା କରନି। ସେଥିପାଇଁ ଆମେ ସମସ୍ତଙ୍କୁ ଇନଭାଇଟ୍ କରିବା ଉଚିତ, ଯେଉଁମାନଙ୍କର ମାନବୀୟ ଗୁଣ ନାହିଁ ତାଙ୍କୁ କହିବା ଦରକାର, ତିଳକ ମାଳି କର, ତିଳକ ପିନ୍ଧନି କି ମାଳି ପିନ୍ଧନି, ଆଗେ ଭଜନ କର, କାରଣ ସେମାନେ ଏ ଦେଶକୁ ନେଇକି ଅଧିକ ଅପବ୍ୟବହାର କରୁଛନ୍ତି, ଏଇଟା ଭଲ ନାହିଁ ତାଙ୍କର ତାଙ୍କର ମଙ୍ଗଳ ହେବନି। ପୂର୍ବକାଳ ଜିନିଷ ନଥିଲା, ବୈଷ୍ଣବ ସେବା, ବୈଷ୍ଣବ ଡାକିବା, ବୈଷ୍ଣବମାନଙ୍କର ଗୋଟେ ଆଦର ବହୁତ ସବୁ ଥିଲା। ଆଜିକାଲି ସବୁ ଏଇ ଯେଉଁ ଗ୍ରୁପିଜିମ୍ ମେଣ୍ଟାଲିଟି, ମନି ମାଇଣ୍ଡେଡ୍ ମେଣ୍ଟାଲିଟି ଇସୁ, ଏଇଟା ଏମିତି ଅବସ୍ଥା ହେଇଯାଇଛି ଯେ ଜଣେ ବୈଷ୍ଣବ ଆଉ ଜଣେ ବୈଷ୍ଣବ ଦେଖିଲା ମାନେ ଭୟ କରୁଛି, ଘୃଣା କରୁଛି। ଇସୁ କ'ଣ ପ୍ରୋପା ସେ କହୁଛନ୍ତି, ଇଣ୍ଡିଆ ପାକିସ୍ତାନ ମେଣ୍ଟାଲିଟି କ'ଣ ଏଗୁଡ଼ା ସବୁ? ପ୍ରୋପା ଷ୍ଟ୍ରେଟ୍ କହୁଛନ୍ତି ସବୁ କନ୍ଭରସେସନ୍, ପ୍ରୋପା ବୈଷ୍ଣବ ପଢ଼ିବା ଦରକାର। କେହି ଜଣେ ବୈଷ୍ଣବ ବୈଷ୍ଣବଙ୍କୁ ଭଲ ପାଇବନି, ଇସବୁ ନାହିଁ ମୋର ଗୁରୁଙ୍କର ଶିଷ୍ୟ, ମୋର ଗୁରୁ ଭାଇ, ଇଚ୍ଛା ନୁହେଁ। ତୁମେ ତୁମର ଭାଇକି, ତୁମେ ତୁମ ଭାଇକି ଭଲ ପାଇବ, କିନ୍ତୁ ତୁମ ଭାଇ ଗୋଟେ ଦେଶରେ ରହୁଛି ନା, ଦେଶଟା ଦିନ ତୁମ ଭାଇ କେମିତି ରହିବ? ତୁମେ ଗୋଟେ ଦେଶ ପାଇଁ କିଛି କାମ କରୁ, ଦେଶ ଯେତେବେଳେ କାମ କରୁଛ କ'ଣ କହୁଛ? ଆମେ ଭାରତୀୟ, ସେତେବେଳେ ଲୋକ ଆମେ ଭାରତୀୟ ବୁଝାଉଛନ୍ତି, ତାଙ୍କ କନସିୟସନେସ୍ଟା ଗୋଟେ ଦେଶ ପାଇଁ ହେଉଛି, ସେଇଟା ଆମେ ବୈଷ୍ଣବ। ପ୍ରଥମେ ଗୋଟେ ବୈଷ୍ଣବ କାଟାଗୋରୀ ତୁମେ ଯାଅ, ମୋର ନିଜର ପରର ଏସବୁ ଇଜାର ଭେଦ ଭାବନା ଅଛି, ସେ ବୈଷ୍ଣବ ଶିଶୁ ତିଲକମାଳି ଲଗେଇବା ଉଚିତ ନାହିଁ, ଠିକ ନୁହେଁ। ତେଣୁ ଏଥର ଲୋକମାନେ ବୈଷ୍ଣବମାନଙ୍କ ପ୍ରତି ଭରସାଟା ଗୁଡ଼ା ହରେଇ ଦେଉଛନ୍ତି, ବୈଷ୍ଣବମାନଙ୍କ ବ୍ୟବହାର, ତୁମର ଆଚରଣ ଏମିତି ଏତେ ଉଗ୍ର ହବ, କଥାଭାଷା ଗୁଡ଼ାକ ଅତି ଉଗ୍ର, ଅତି ମିଥ୍ୟାବାଦୀ, କାପଟ୍ୟ, ତାହେଲେ ତୁମେ କ'ଣ ଭୋଜନ କରୁଛ, କ'ଣ ନାମ ତୁମେ କରିବ, ବା ତୁମେ କ'ଣ ମହାପ୍ରଭୁଙ୍କର ଭକ୍ତ ହେଇଛେ, ଗୋଟେ ଚିନ୍ତାର ବିଷୟ ହେଇଗଲାଣି। ବର୍ତ୍ତମାନ ଗୋଟେ ଡିଭୋଟମାନଙ୍କୁ ରେକଗ୍ନାଇଜ୍ କରିବା ଗୋଟେ ଚିନ୍ତାର ବିଷୟ ହେଇଗଲାଣି, ମାନେ ଆମେମାନେ ସଂସ୍ଥାର ଥାଉଥାଉ ଚିନ୍ତାର ବିଷୟ, ପବ୍ଲିକ କଥା କ'ଣ କହିବା? ଆକ୍ଚୁଆଲି ଗୋଟେ ସିମ୍ପୁଲ ଡିଭୋଟ କି ନାହିଁ, ଏଇଟା ଇଏ ପ୍ରକୃତ ଭକ୍ତ ଭକ୍ତି କରିବାକୁ ଆସୁଛି କି ନା ତ ଜାଣିବାକୁ ହେଉଛି। ପୂର୍ବକାଳରେ ଏଇଟା ସବୁ ନଥିଲା, କାରଣ ପୂର୍ବକାଳରେ ଲୋକମାନେ କେବେ ଧର୍ମପଥକୁ ଆସିବା ପୂର୍ବରୁ ବିଚାର କରୁଥିଲେ, ମୋର ଖରାପ ଗୁଣ ଅଛି ମୁଁ ଧର୍ମକୁ ଯିବି, ଲୋକମାନେ ଆଗରୁ ସାବଧାନ ହେଉଥିଲେ, କୌଣସି ଲୋକଙ୍କୁ ଡାକିଲେ ବି ସେ ଆସିବନି, ସେ ମନା କରନ୍ତି ନାହିଁ ଆଜ୍ଞା ମୁଁ ଛାଡ଼ିପାରିବିନି, ଆମେ ସବୁ ଯିବିନି, ଏମିତି ନା ଧର୍ମ ନେଇକି ଆମେ ସେ ଖାଇବେ, ସେ ମନା କରିଦେବେ ନା ଆଜ୍ଞା ଆମେ ଯିବୁନୁ, ଆମେ ପାରିବୁନୁ। ଇଏ ଗୋଟେ ବିଚିତ୍ର ସମୟ, ଆଗରୁ ବୈଷ୍ଣବ ସେବା, କାରଣ ସବୁବେଳେ ବାରମ୍ବାର ଶାସ୍ତ୍ର ବୈଷ୍ଣବ ସେବା, ବୈଷ୍ଣବ ସେବା କୁହାଯାଇଛି, ବୈଷ୍ଣବମାନଙ୍କୁ ଭଲ ପ୍ରୀତି କରିବ, ବୈଷ୍ଣବମାନେ ସେମିତି ତୁମର ଗୁରୁ ଭାଇ ନୁହନ୍ତି ସମସ୍ତେ, କିନ୍ତୁ ଏସବୁ ବଦଳିଗଲା କାହିଁକି ନା ଏ ଯେଉଁ ମନୋଭାବ ଗୁଡ଼ିକ ରହିଲା, ଶାସ୍ତ୍ରୀୟ ଅନୁମୋଦନରେ ଜୀବନଯାପନ କିଏ କରିବାକୁ ଚାହିଁଲେନି, ମାନବିକ ଗୁଣ ଗୁଡ଼ିକ ଯେଉଁଗୁଡ଼ାକ ବିକଶିତ କରିବା ଦରକାର ନିହାତି, ଏଗୁଡ଼ା ସମାଜର ସଂସ୍କାର, ଏଗୁଡ଼ା ବାଲ୍ୟକାଳ ଗୋଟେ ସଂସ୍କାର ଗୁଡ଼ିକ ରୁହେ, ତୁମର ଯଦି ବାଲ୍ୟକାଳରେ ସୁସଂସ୍କାର ନାହିଁ ତୁମେ ଧରିପାରିବ ନାହିଁ। ମୁଁ ଏଇଟା ଭଲ ଭାବରେ ମାନେ ବିରୋଧ ମୁଁ କରି କୁହନି, ଭଲ ଭାବରେ ଯାହା କହନ୍ତି ମୁଁ ତର୍ଜମା କରି ଦେଖୁଛି ବସି ବସି, 25 ବର୍ଷ ଭିତରେ ମଠ ମନ୍ଦିର ମୁଁ ରହିକି ଦେଖୁଛି, ଯେଉଁମାନଙ୍କ ବାଲ୍ୟକାଳର ସ୍ୱଭାବ ସବୁ ସଂସ୍କାର ଯୁକ୍ତ ନୁହନ୍ତି ତାଙ୍କ ପାଇଁ ଏ ପାଟଟା ଧରିବାଟା ବହୁତ ବଡ଼ କଷ୍ଟ, ବହୁତ ବଡ଼, ପ୍ରାକ୍ଟିକାଲି ଇମ୍ପସିବୁଲ। ସେଦିନ ଯୁବକ ପ୍ରାକ୍ତନ ସ୍ୱୀକୃତି ଉପରେ ବହୁତ ଗୁରୁତ୍ୱ ଦେଇଛନ୍ତି, ଯଦି ତୁମର ସେ ସଂସ୍କାର ନାହିଁ, ଯଦି ତୁମେ ଚାଲି ଆସୁଛ ବା ଇଚ୍ଛା କରୁଛ, ତୁମେ ସରଳ ହୁଅ, ସେଭଳି ବୈଷ୍ଣବମାନଙ୍କ ସଙ୍ଗରେ ରୁହ, ତୁମ ବୁଦ୍ଧି ଖର୍ଚ୍ଚ କରେ ନା, ତୁମେ କେବେ ସକ୍ସେସ ପାଇପାରିବ ନାହିଁ, କାରଣ ଏଇଟା ଗୋଟେ ଅତି ମାନବୀୟ ଗୁଣ। ବୈଷ୍ଣବ ଭାବ ଗୋଟେ କ'ଣ ମାନବୀୟ ଗୁଣ ନୁହେଁ, ଏଇଟା ଅତି ମାନବୀୟ ଗୁଣ ଭଗବାନଙ୍କର, କାରଣ ସବୁ ଟ୍ରାନ୍ସଜେଣ୍ଡାଲ ଜିନିଷ ଆମେ ବ୍ୟବହାର କରୁଛେ, ତୁଳସୀ ଗଳା ରଖୁଛେ, ତୁଳସୀ ଗଳା ରଖି ତୁ ମିଥ୍ୟା କଥା କେମିତି କହୁଛ, କପଟ ଅନ୍ୟକୁ ଠକଉଛ କେମିତି, ତୁଳସୀ ଧରିଛ? ଲୋକମାନେ କେବଳ ପବିତ୍ର କାର୍ଯ୍ୟରେ ତୁଳସୀ ପିନ୍ଧନ୍ତି, ଦେଖନ୍ତୁ ଯଜ୍ଞ ଭଜ୍ଞ କଲେ କ'ଣ କଲେ, ତାଙ୍କ ବେକରେ ଗୋଟେ ତୁଳସୀ, କାଠ ଲୋକ କାଠ ମାଳି ପକେଇବି ତୁଳସୀ ପକେଇବିନି, ମିଛ କଥା କହିଛି ନା ମୁଁ? ଆଉ ତୁମେ ବୈଷ୍ଣବ ହେଇକି କେମିତି ଏଗୁଡ଼ା ସବୁ କାମ କରୁଛ? ସେତେବେଳେ ସବୁ ସେମିତି ନଥିଲା, ଏଇ 10 ବର୍ଷ 15 ବର୍ଷ 20 ବର୍ଷ ଭିତରେ ତଳେ ମୋ ଦେଖିବା ଭିତରେ ସବୁ କ'ଣ ଚେଞ୍ଜେସ୍ କ'ଣଟା ହବ ମୋତେ ଖାଲି ସେ ଚିନ୍ତା ଲାଗୁଛି, ସେମିତି ସବୁ ନଥିଲା। ଏ ଆମେ ଯେତେବେଳେ ଯେଉଁ ସବୁ ସଂକୀର୍ତ୍ତନରେ ଯାଉ, ସେ ଜଣେ ଜଣେ ବୈଷ୍ଣବ ସେ ଆସି ଗୋଡ଼ ହାତ ତଳେ ପଡ଼ି ଡାକିକି ନେବେ ଘରକୁ, ଆଜ୍ଞା ଆସନ୍ତୁ ପ୍ରସାଦ ଟିକେ ପାଇବେ, ଘରକୁ ଯିଏ ରୋଷେଇବାସ କରେ, କେତେ ସବୁ ଲୋକଙ୍କର ସବୁ ଚେଞ୍ଜେସ୍। କଳିଙ୍ଗ ଏମିତି ପ୍ରବଲ, କଳି ଯେତେ ବୁଢ଼ି ବୁଢ଼ି ଚାଲିବ ଏଇଭଳିଆ ଅବସ୍ଥା ହବ। ସେଥିପାଇଁ ଗୁରୁଦେବ ସେ ଗୋଟିଏ ତ ଶବ୍ଦ କହିଛନ୍ତି, ଆଉ ଯେଉଁମାନେ ଶୁଦ୍ଧ ନାମ ନ କରିବେ ସେମାନେ କେବେ କଳିରୁ ରକ୍ଷା ପାଇପାରିବେ, ତା କଳି ଗୋଟେ ଗୋଟେ ଖାଇବ, ସେ ହିଁ ହେଉଛି। କଳିତା ଧରୁଛି ତାଙ୍କ ମୁଣ୍ଡ ଭିତରେ ସୋଜାର କଥା ଗୋଟେ ସରଳ ଜୀବନ ନାହିଁ, ମିଳେ ମିଶିକି ଚଳିବା, ଗୋଟେ ହରିଭଜନ କରିବା, କେତେ ଦିନ ସଂସାର ରହିବା, କି ଘର ତ୍ୟାଗ କରିକି ତୁମର ତୁମେ ଏଇଟା ଜାଣିପାରୁନ, ତ୍ୟାଗୀ ଲୋକଟେ ବୁଝିପାରୁନି, ସଂସାର ଲୋକଟେ ସେ ତ ରହୁଛି ହିଂସାବାଦ ଭିତରେ, ସେ କ'ଣ ବୁଝିବ? ତେଣୁ ଇଏ ବହୁତ ବଡ଼ ଉନ୍ନତ ଜିନିଷ। ମହାପ୍ରଭୁ ଦେଖିଲା ମାନେ ଆମନ୍ତ୍ରଣ କରିଦେଲେ ତିନି ଭାଇ, ଆଜ୍ଞା ଆମ ଘରକୁ ଆସ, ଆମ ଘରରୁ। ତ ମହାପ୍ରଭୁ ଚତୁର୍ମାସିଆ ବ୍ରତ କରନ୍ତି, ଆଉ ମହାପ୍ରଭୁ ଦେଖିଲେ ବ୍ରାହ୍ମଣ ଘର ବୈଷ୍ଣବ, ସେମାନେ ରାମନୁଜ ବୈଷ୍ଣବ, ତାଙ୍କର ଘରେ ରହିଲେ। ଆକ୍ଚୁଆଲି ଗୋପାଳ ଭଟ୍ଟ ସିଏ ଗୋପାଳ, ତାଙ୍କ ନାଁ ଥିଲା ଗୋପାଳ, ଗୋପାଳ ଆମର ପ୍ରବୋଧାନନ୍ଦଙ୍କ ପାଖରୁ, ପ୍ରବୋଧାନନ୍ଦ ସରସ୍ୱତୀଙ୍କ ଉପରେ ମତ ଅଲଗା ଅଲଗା ରହିଛି ପ୍ରାୟ। ପ୍ରବୋଧାନନ୍ଦ ସରସ୍ୱତୀ ମହାପ୍ରଭୁଙ୍କ ଉପରେ ଲେଖିନାହାନ୍ତି ଆମର ଚୈତନ୍ୟ ଚନ୍ଦ୍ରାମୃତ, କେହି କେହି ତାଙ୍କ ମାୟାବତୀ ବୋଲି କହୁଥିଲେ, ମାୟାବତୀ ଥିଲେ। ତେଣୁ ବିଭିନ୍ନ ପ୍ରକାର ଇଏ ପ୍ରବୋଧାନନ୍ଦ ସରସ୍ୱତୀ, ତାଙ୍କୁ ମୁଁ ପଢୁଥିଲି ଆର୍ଟିକଲ ପ୍ରବୋଧାନନ୍ଦ ସରସ୍ୱତୀ ଉପରେ ଦୁଇଟା ମତ, ସେ ଛାଡ଼ ଏଇ ଯେ ପ୍ରବୋଧାନନ୍ଦ ସରସ୍ୱତୀ, ଇଏ ସମସ୍ତେ ମହାପ୍ରଭୁ ଚାରି ମାସ ରହିଲେ, ପ୍ରବୋଧାନନ୍ଦ ସରସ୍ୱତୀ ପାଖରୁ ଗୋପାଳ ନେଇଥିଲେ ମନ୍ତ୍ର, ମହାପ୍ରଭୁ ଚାରି ମାସ ରହିଲେ ମହାପ୍ରଭୁଙ୍କ ସଙ୍ଗ ପ୍ରଭାବରେ, ସେମାନେ ତ ରାମନୁଜ ବୈଷ୍ଣବ ଥିଲେ, ଲକ୍ଷ୍ମୀନାରାୟଣ ହେଉଛନ୍ତି ତାଙ୍କର ଉପାସ୍ୟ, ମହାପ୍ରଭୁ ଅଭିମାନ ଛଳରେ ମହାପ୍ରଭୁ ଜାଣିଦେଲେ, ଭେଙ୍କଟ ଭଟ୍ଟ ଗୋପାଳଙ୍କର ବାପାଙ୍କର ଭାରି ଅଭିମାନ, ଯାହା ଲକ୍ଷ୍ମୀ ହେଉଛନ୍ତି ନାରାୟଣ ହେଉଛନ୍ତି, ସେବେ ସେ ହେଉଛନ୍ତି ବଡ଼, ରାଧାକୃଷ୍ଣ ନୁହନ୍ତି, ସେ ତ ନିଜେ ରାଧାକୃଷ୍ଣ ମହାପ୍ରଭୁ। ଆଉ ମହାପ୍ରଭୁ ବିଭିନ୍ନ ଛଳ ଉଠେଇ ତାଙ୍କୁ ପରାସ୍ତ କଲେ, ବିଶାଳ ବଡ଼ ପ୍ରସଙ୍ଗ ମହାପ୍ରଭୁ ଅଛନ୍ତି, ତନ୍ତ୍ର ଅଛନ୍ତି। ମହାପ୍ରଭୁ କହିଲେ ଯଦି ତୁମେ ଲକ୍ଷ୍ମୀ ନାରାୟଣ ବଡ଼, ତାହେଲେ ଲକ୍ଷ୍ମୀ କାହିଁକି ଆସିଥିଲେ ବୃନ୍ଦାବନକୁ ତପ କରିବା ପାଇଁ? କୁହ ନା, ଆସିଲେ କ'ଣ ଅସୁବିଧା ହେଲା? ତାଙ୍କର ତ ସେ ସ୍ୱାମୀ ଆଉ ସେ ଗାଲେଇ କଥା କହିଲେ। ମହାପ୍ରଭୁ କହିଲେ ନାଇଁ ନାଇଁ, ଯଦି ବିଷ୍ଣୁଙ୍କ ପାଖରେ ନାରାୟଣ ପାଖରେ ନାହିଁ କ'ଣ କୁହ, ତା ଯଦି ସେଟା ହେଲା ଯଦି ଆସିଲେ ତା ରାସ୍ତାରେ ପ୍ରବେଶ କରିପାରିଲେନି କାହିଁକି କୁହ? କହିଲେ ଆମ ବୁଦ୍ଧି କାହିଁ କିଛି କାମ କରୁନି, ଆଉ ପରାସ୍ତ ହେଲେ। ପରାସ୍ତ ହେଲା ପରେ ପ୍ରକୃତରେ ମହାପ୍ରଭୁଙ୍କର ପ୍ରଭାବରେ ଭଗବାନ ସିଏ ସ୍ୱୟଂ ରାଧାକୃଷ୍ଣ ସହିତ ପ୍ରେମ ଦେବା ପାଇଁ ଆସିଛନ୍ତି, ତାଙ୍କ ପ୍ରଭାବରେ ଏମାନେ ସବୁ କୃଷ୍ଣ ପ୍ରତି ଆକର୍ଷିତ ହେଲେ। ଆଉ ଗୋପାଳ ସେଇ ସବୁ ଯେ ଚାରି ମାସ ଗୋପାଳ ଭଟ୍ଟ, ଆଉ ସେ ତ ବିବାହ ନଥିଲେ, ବ୍ରହ୍ମଚାରୀ ଥିଲେ, ପିତାମାତା ବି ଚାହୁଁନଥିଲେ, ମହାପ୍ରଭୁଙ୍କର ସବୁ ଉଚ୍ଛିଷ୍ଟ ପାଇଛନ୍ତି, ମହାପ୍ରଭୁଙ୍କର ସେବା କରିଛନ୍ତି, ମହାପ୍ରଭୁ ସେଠୁ ବିଦାୟ ନେଇ ଗଲେ। ତାଙ୍କର ପିତାମାତା ଗୋପାଳ ଭଟ୍ଟଙ୍କୁ କହିଲେ, ଭେଙ୍କଟ ଭଟ୍ଟ, ସରଫ ଛାଡ଼ିବା ପୂର୍ବରୁ ତୁମେ ବୃନ୍ଦାବନ ପଳେଇବ। ମହାପ୍ରଭୁ ବି ସ୍ୱପ୍ନରେ କହିଦେଲେ ତୁମେ ଯାଇକି ରୂପ ସନାତନଙ୍କର ଆଶ୍ରୟ ନେବ। ସେ ତ ମନ୍ତ୍ର ନେଇଛନ୍ତି ପ୍ରବୋଧାନନ୍ଦଙ୍କ ପାଖରୁ, ରୂପ ସନାତନ ସେ ମୋ ରତ୍ନ ଭଳି, ତାଙ୍କ ଯତ୍ନରେ ତୁମେ ରହିବ। ମହାପ୍ରଭୁ ତାଙ୍କୁ ରତ୍ନ କୁହନ୍ତି, ରୂପ ସନାତନ ଏତେ ଭଲ ପାଆନ୍ତି, ଏଭଳିଆ ଆଉ କିଏ ବୈରାଗୀ ମିଳିବ ନା? ଏଭଳି ଭଗବାନଙ୍କ ନିଜ ଲୋକ ମଞ୍ଜରୀ ମାନେ, ଆଉ ତାଙ୍କ ଆନୁଗତ୍ୟ ରହିବ। ତେଣୁ ଗୋପାଳ ଭଟ୍ଟ ବୃନ୍ଦାବନ ଯାଇ ରହିଲେ। ଗୋପାଳ ଭଟ୍ଟଙ୍କର ପ୍ରାୟ ଦୁଇ ଶିଷ୍ୟ, ମହାପ୍ରଭୁ ତାଙ୍କୁ କହିଥିଲେ ତୁମେ ଯାଅ, ତୁମ ଶିଷ୍ୟରେ ଜଗତ ଭରି ହେଇଯିବ। ତାଙ୍କ ଶିଷ୍ୟ ହେଲେ ଶ୍ରୀନିବାସ ଆଚାର୍ଯ୍ୟ, ଶ୍ରୀନିବାସ ଆଚାର୍ଯ୍ୟ। ଆଉ ଶ୍ରୀନିବାସ ଆଚାର୍ଯ୍ୟ ଯେତେବେଳେ ଶୁଣିଲେ ମହାପ୍ରଭୁ ସବୁ ପାର୍ଷଦ ମାନେ ସବୁ ଅପ୍ରକଟ ହେଇଯାଉଛନ୍ତି, ସେ ବହୁତ ବ୍ୟଥିତ ହେଲେ, କାରଣ ସେ ଚାହୁଁଥିଲେ ମୁଁ ଶୀଘ୍ର କେମିତି ଦୀକ୍ଷା ନେବି ମହାପ୍ରଭୁଙ୍କ ପାର୍ଷଦମାନଙ୍କ ପାଖରୁ। ଶୁଦ୍ଧଭକ୍ତର ସଂସ୍ପର୍ଶରେ ନ ଆସିଲେ ଶୁଦ୍ଧଭକ୍ତ ସବୁଦିନ ରହିବେନି, ଆଉ ତାଙ୍କର ଉଚ୍ଚାରିତ ଶୁଦ୍ଧ ନାମ, ତାଙ୍କର ଆନୁଗତ୍ୟ, ତାଙ୍କର ଶିକ୍ଷାଟା ତତ୍କ୍ଷଣାତ୍ ଏକ ସଂସ୍କାର ଜୀବ ହୃଦୟରେ ସୃଷ୍ଟି କରେ। ଶାସ୍ତ୍ର ସବୁବେଳେ ରହିଛନ୍ତି, ଶାସ୍ତ୍ର ଦ୍ୱାରା ସଂସ୍କାର ପାଇବାଟା କଷ୍ଟ, ଜୀବରେ ଯଦି ପୂର୍ବର ସ୍ୱୀକୃତି ଥିବ ତାହେଲେ ଶାସ୍ତ୍ର ପଢ଼ିକି ତା ସଂସ୍କାରଟା ଆସିବ। ଶାସ୍ତ୍ର ସବୁବେଳେ ଥିଲା, ଭାରତ ଲୋକ କ'ଣ ସେଇ ଶାସ୍ତ୍ର ପଢୁଥିଲେ ଆମେ ଛାଡ଼ିପାରୁଥିଲେ? ସେଇ ଗୀତାରେ କ'ଣ, ଗୀତା କ'ଣ ଭାରତବର୍ଷରେ ପଢୁନଥିଲେ? ଏଇଟା ରାଜସିକ ଆହାର କ'ଣ, ସାତ୍ୱିକ ଆହାର କ'ଣ, ତାମସିକ ଆହାର କ'ଣ, କି ଛାଡ଼ି ଦେଉଛି? ସଂସ୍କାରଟା ଏତେ ଶୀଘ୍ର ଆସେ ନା ଶାସ୍ତ୍ର, ଯାହାର ପୂର୍ବରୁ ପୁଣ୍ୟ ପ୍ରଚୁର ଥିବ ସେ ଶାସ୍ତ୍ର ପଢ଼ିଦେଲେ ତାର ସଂସ୍କାରଟା ପଳେଇ ଆସିବ, ନହେଲେ ସାଧୁ ଦ୍ୱାରା ସଂସ୍କାରିତ ସବୁ ଯିବ ହୁଅନ୍ତି। କାହିଁକି ସାଧୁର ଅନ୍ତର ନିର୍ମଳ, ତାର ଭଗବତ ଶକ୍ତି, ତାର ଯେଉଁ ଉପାସନା, ତାର ଯେଉଁ ଜୀବ ପ୍ରତି ନିର୍ମଳ ପ୍ରୀତି, ତାର ସମର୍ପିତତା, ତାର ସମର୍ପଣ, ତାର ସେବା ଧର୍ମରେ ଭଗବାନ ଖୁସି ଗୋଟେ ଜୀବକୁ ସେ କୃପା ସେ କରନ୍ତି, ସେ କୃପା ଦ୍ୱାରା ଗୋଟେ ଜୀବର ସଂସ୍କାରଟା ସୃଷ୍ଟି ହୁଏ। ଜୀବର ସଂସ୍କାର ବୃତ୍ତିଟା କେବଳ ଗୋଟେ ସାଧୁ ସଂଘରୁ ଆସେ। ଏଇ ଚାଲାକିଆ ବୁଦ୍ଧି ଗୁଡା କଲେ କଣଟା ହବ, ଏଇଟା ତୁମେ ଦୁଇ ଚାରି ପଦ କଣ ପଢିଦେଲ ଜାଣିଦେଲ, ଜାଣିଦେଇକି ତୁମେ କହିବ ମୋର ହେଇଗଲା ସବୁ। ଏ ତୁମର କହିବ କେଉଁ ମାନବୀୟ ଗୁଣଟା ତୁମେ ଚିନ୍ତା କର ଏବେ ଫାର୍ଷ୍ଟ। ତୁମକୁ କେତେ ଜଣ ଲୋକ ଗୋଟେ ମାନବ ବୋଲି କହୁଛନ୍ତି ପ୍ରଥମ ବିଚାର କର। ତୁମେ ଭାବନି ଗୋଟେ ମଣିଷ ମାନଙ୍କୁ ଘୃଣା କରିଦେଲେ ତୁମେ ଅନ୍ୟମାନେ ଆମିଷ ଖାଉଛନ୍ତି ନିଶା ଖାଉଛନ୍ତି ବୋଲି ସେମାନେ ଗୋଟେ ମଣିଷ ନୁହନ୍ତି ବୋଲି ତୁମେ ଭାର। ଯେତେବେଳେ ସବୁ ଯିବ ସେ ଆମିଷ ନିଶା ଖାଇବା ଯିବ ତୁମକୁ କୃପା କରିବ ତୁମ ଗୋଲ ବୃନ୍ଦାବନ ଯିବ ଗୋଟିଏ ଜୀବ ଯେମିତି ତୁମକୁ ଘୃଣା ନ କରି। ତୁମେ ସେଟା ଚିନ୍ତା କର ସେ ଗୋଟେ ଯିବ ସମସ୍ତଙ୍କୁ ସବୁବେଳେ ଘୃଣ୍ୟ ଦୃଷ୍ଟିରେ ଦେଖିବା ଉଚିତ ନୁହେଁ। ଆମେ କେବଳ ଭକ୍ତ ହେଇଗଲ ତୁମେ ଚିନ୍ତା କର ଦେଖ ବହୁତ କର୍ମୀ ଲୋକ ଅଛନ୍ତି ଯେଉଁମାନଙ୍କର ତୁମ ଗୁଣ ଗୋଟେ ସାଧାରଣ ଭକ୍ତ ଗୁଣ ଠାରୁ ଅଧିକା, କିନ୍ତୁ ତାଙ୍କର ସମସ୍ତ ଭଲ ଗୁଣ ଥାଏ ଗୋଟିଏ ଜିନିଷ ନାହିଁ ବୋଲି ସେମାନେ ରୋଗକୁ ଯାଉଛନ୍ତି ଭକ୍ତି କରୁନାହାନ୍ତି। କିନ୍ତୁ ଆମେ ଭକ୍ତି କରିବା ମାତ୍ରେ ସବୁ ଗୁଣ ଆସିବା କଥା। ଆମେ ଭକ୍ତି କରିକି ସେ ଗୁଣ ନ ଆସୁଛି ବରଂ ବିପରୀତ ଗୁଣ ଆସୁଛି ତା ମାନେ କଣ ଭକ୍ତି ମହାରାଣୀ ପ୍ରସନ୍ନ ନୁହନ୍ତି, ଗୁରୁ ବୈଷ୍ଣବ ପ୍ରସନ୍ନ ନୁହନ୍ତି। ଭକ୍ତିର ଏ ସ୍ୱାଭାବିକ ଲକ୍ଷଣ ତଟସ୍ଥ ଲକ୍ଷଣ ଗୁଣ ଗୁଣ ପ୍ରକାଶ ସ୍ୱାଭାବିକ ହେଇଯିବ ଭକ୍ତି ମଠ ଠାକୁର ସେୟା କହିଲେ। ତୁମେ ଭକ୍ତି ଗୁଣ ଅର୍ଜନ କରିବା ପାଇଁ ଚେଷ୍ଟା କର ନା, ଶୁଦ୍ଧ ଭକ୍ତି ଆଚରଣ କରିବା ମାତ୍ରେ ବ୍ୟକ୍ତିର ସଂସ୍କାର ପଳେଇ ଆସିବ ଗୁଣ ପଳେଇ ଆସିବ। ଆଉ ତୁମେ ଏତେ ପଢିବ ଶୁଣିବ ଜାଣିବ ଜପ କରିବ ଦୀକ୍ଷା ନବ ତାପରେ ତୁମର କିଛି ଗୋଟେ ଚେଞ୍ଜେସ୍ ହବନି, ତା ମାନେ ତୁମେ ଠିକ ସେ କରୁନ, ତୁମର ଭଗବାନଙ୍କୁ ପ୍ରାର୍ଥନା କରୁନ ଏଥିରେ ଜଣାପଡ଼ୁଛି। ଏଇଟା ଷ୍ଟ୍ରେଟ୍ କଥାଟା ଆଉ ପ୍ରଭୁଙ୍କୁ ତୁମେ ପ୍ରାର୍ଥନା କରୁନ। ଦୁଇ ଘଣ୍ଟା ପରେ ଜଣେ ଭଗବାନଙ୍କୁ ଡାକିବ ତାର ଗୋଟେ ଭଗବାନ ଦୁଇ ସେକେଣ୍ଡ ଗୋଟେ ଯଦି ସବୁଦିନେ ଭଗବାନ ମନେକର ଦୁଇ ଘଣ୍ଟା ଡାକିଲା ଭଗବାନଙ୍କୁ ଗୋଟିଏ ଦୁଇ ମିନିଟ୍ ମନେ ଲାଗୁଛି କି ନାହିଁ ଭଗବାନ ପାଖରେ ହଁ ବୋଲେ ତୁମେ କେଉଁ ଦୁଇ ଘଣ୍ଟା ଡାକୁଛ ଷୋଳ ମାଳା କରୁଛ ନା କ'ଣ କେତେ ମାଳ ହେଉଛି ହେଇଗଲାଣି କେଉଁଠି 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 ତୁମେ ଷୋଳ ମାଳା କରୁଛ ମନ୍ଦିର ବସିକି ଷୋଳ ମାଳା କରିଦେବ ମୁଁ ଦେଖିବି ମିଛ କଥା କହୁଛ। ଷୋଳ ମାଳା ଯେତେବେଳେ କରୁଛ କେତେ ସମୟ ମନେ ଲାଗୁଛି କହିଲେ, ଗୋଟେ ହାତରେ ମାଳି ଧରିକି ଇଟା ଗୋଟେ ହେଲେ ଗୋଟେ ହାତରେ ହବନି, ମାଳି ଧରିବ ମାନେ ଜପ କରିବ ବସିବ ଜପ କର ତୁମେ କେତେ ସମୟ ମନେ ଲାଗୁଛି ଦେଖିବ ମନେକର ଦୁଇ ମିନିଟ ଲାଗିଲା ଷୋଳ ମାଳା ଭିତରେ ଗୋଟେ ଦିନରେ ଦୁଇ ମିନିଟ ଲାଗିଲା ହଁ ଦୁଇ ମିନିଟ ଲାଗୁ ଦୁଇ ମିନିଟ ଯଦି ତୁମେ ଭଗବାନଙ୍କୁ ପ୍ରାର୍ଥନା କରୁଛ ଠିକ ସେ ତାହେଲେ ହିସାବ କର କେତେ ଦିନ ହେଲା ବର୍ଷକୁ କେତେ ମିନିଟ ହେଲା ମାସକୁ କେତେ ହେଲା ଷାଠିଏ ମିନିଟ କେତେ ଗୋଟେ ଘଣ୍ଟା ତାହେଲେ ବର୍ଷକୁ କେତେ ହେଲା ବାର ଘଣ୍ଟା ବାର ଘଣ୍ଟା ତ ଗୋଟେ ହେଲା ବର୍ଷକୁ ବାର ଘଣ୍ଟା ହେଲେ ଦଶ ବର୍ଷ ଭଜନ କଲ ତାହେଲେ କେତେ କେତେ ଘଣ୍ଟା ହେଲା ଶହେ କୋଡ଼ିଏ ଘଣ୍ଟା ଶହେ କୋଡ଼ିଏ ଘଣ୍ଟା ହେଲାନି ଶହେ କୋଡ଼ିଏ ଘଣ୍ଟା ତୁମେ କୃଷ୍ଣ ପ୍ରାର୍ଥନା କରୁଛ କୃଷ୍ଣ ଶୁଣିବେନି କିଛି ପଥର ନା କ'ଣ ସେ ତା ମାନେ ତୁମେ ଷୋଳ ମାଳାରୁ ଷୋଳ ମାଳା କିଛି ସେ ଗୁରୁଦେବ ଜାଗ୍ରତ ନାମ ନାମ ଗୁଡ଼ା ଅକ୍ଷର ଗୁଡ଼ା ଖାଲି ଶୁଆ ଭଳିଆ ହରେ କୃଷ୍ଣ 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 ହରେ ରାମ 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 କରିକି ରାମ ରାମ ହରେ କୃଷ୍ଣ କହିକି ମାଳି ଥୋଇ ଦେଇକି ଚାଲ ନହେଲେ ତୁମର କାହିଁକି ସାଧାରଣ ଏ ଜିନିଷ ଗୁଡା ଯୋଉଟାକ ମାନବୀୟ ଗୁଣ ଗୁଡ଼ିକ କାହିଁକି ଆସୁ ସବୁ ଆସିବା କଥା। ତୁମେ ଦୁଇ ମିନିଟ ଧର ହିସାବ କାଲକୁଲେସନ କର ଦୁଇ ମିନିଟ ଧରିଲି ମିନିମମ ମନେ ମୋଟ ପ୍ରାର୍ଥନା ହଉନି ତେଣୁ ପୂର୍ବରୁ ଯୋଉ ଜିନିଷଟା ତୁମେ ଗୋସାଇମାନଙ୍କ ଜୀବନ ତୁମେ ଦେଖ ଏଥିରୁ ନିଜକୁ କମ୍ପେୟାର କରି ତୁଳନା କର ସେ ତ ଭଗବାନଙ୍କ ନିଜ ଲୋକ ଆମେ ଗୋଟେ ମିନିମମ କାଲକୁଲେସନ କରି ଦେଖିବା ଯଦି ତା ଆମର ମିନିମମ ଭଜନ ବି ନାହିଁ। ତେଣୁ ମହାପୁରୁଷ ଏଇ ରୂପ ସନାତନ କଥା ତାଙ୍କୁ ରତ୍ନ ବୋଲି କହୁଥିଲେ ଶ୍ରୀନିବାସ ସେ ଭକ୍ତ ସଂଘ ସଂସ୍କାର ବହୁତ ବିଚଳିତ ହଉଥିଲେ ସିଏ କେମିତି ମୁଁ ଯାଇ ପହଞ୍ଚିବି ଗୋସ୍ୱାଇମାନଙ୍କ ପାଖରେ କାରଣ ଗୋସ୍ୱାଇମାନେ ସବୁ ଚାଲିଯାଉଛନ୍ତି ଜଣେ ପରେ ଜଣେ ପରେ ଜଣେ ଚାଲିଯାଉଛନ୍ତି ରୂପ ସନାତନ ମହାପ୍ରଭୁ ସମସ୍ତେ ଆସି ରୂପ ସନାତନ ଆଦେଶ ଦେଉଛନ୍ତି କାହାକୁ ଗୋପାଳ ଭଟ୍ଟଙ୍କୁ ମହାପ୍ରଭୁ ଏଣେ ସ୍ୱପ୍ନ କହୁଛନ୍ତି ଗୋପାଳ ଭଟ୍ଟକୁ ଏଣେ ଶ୍ରୀନିବାସକୁ ସ୍ୱପ୍ନରେ କହୁଛନ୍ତି ତୁମେ ଯାଉ ଯାଉ ଦୀକ୍ଷା ନିଅ କାହା ପାଖରୁ ଗୋପାଳ ଭଟ୍ଟଙ୍କ ପାଖରୁ ଦୀକ୍ଷା ଶ୍ରୀନିବାସ ଆସିଲେ ତାଙ୍କ ଭିତରେ ଦୀକ୍ଷା ନେଲେ ଆଉ ଦ୍ୱିତୀୟ ତାଙ୍କ ଶିଷ୍ୟ ପ୍ରମୁଖ ସେ ଗୋପୀନାଥ ପୂଜାରୀ ତାଙ୍କର ଅଲଗା ଶିଷ୍ୟ ଥିଲେ ଗୋପାଳ ଭଟ୍ଟ ପରେ ଏଇ ଦୁଇ ଜଣ ପ୍ରମୁଖ ଶିଷ୍ୟ ଗୋପୀନାଥ ପୂଜାରୀ ତାଙ୍କୁ କୃପା କରିକି ନିଜେ ଜନ୍ମ ଦେଇଛନ୍ତି ଆଉ ଗୋପୀନାଥ ପୂଜାରୀଙ୍କର ବାପାଙ୍କର କିଛି ନଥିଲେ ସେ ଯାଇଥିଲେ ମହାପ୍ରଭୁ ଯାଇଥିଲେ ସରି ଗୋପାଳ ଭଟ୍ଟ ଯାଇଥିଲେ ହରିଦ୍ୱାର ଆଉ ଗୋପାଳ ଭଟ୍ଟଙ୍କର ବଡ଼ ଚିନ୍ତା ସେ ତ ବ୍ରହ୍ମଚାରୀ ମୁଁ ଚାଲିଗଲା ପରେ ମୋ ରାଧାରମଣଙ୍କୁ କିଏ ସେବା କରିବ ଭଗବାନ ସେମାନେ କଥା କହୁଥିଲେ ଖେଳୁଥିଲେ ତାଙ୍କର ସବୁ ସମ୍ପର୍କ ଥିଲା ଭଗବାନଙ୍କ ପୂଜାଟା ଗୋଟେ କ'ଣ ଘଣ୍ଟି ଭୋଗ ଲଗେଇଦେବା ଏଟା ଗୋଟେ ଅନୁଷ୍ଠାନ କାମଟା କ'ଣ ତାଙ୍କର ଗୋଟେ ଜୀବନ ଚିନ୍ତା କରୁଛନ୍ତି ମୁଁ ଚାଲିଯିବି, ଚାଲିଗଲା ପରେ ମୋର କ'ଣ ହବ, ମୋ ପ୍ରଭୁ କିଏ ପଚାରିବ କ'ଣ କରିବ, ଗୋସାଇମାନଙ୍କ ବିଗ୍ରହ ସବୁ ବିଗ୍ରହ ଭଗବାନଙ୍କ ବିଗ୍ରହ ପ୍ରତି ତୁମର ଆଉ ବିଚିତ୍ର ଯୁଗ ଆସିଲା, ବିଚିତ୍ର ସବୁ ଆଉ ମାନେ ଯାହା କୁହନ୍ତି ସବୁ ସିନା ଗୋସାଇମାନଙ୍କ କଥା କହିବାକୁ ଭଲ ଲାଗୁନି। ଆଗରୁ ମୋର ସବୁଠୁ ପ୍ରିୟ ଏଗୁଡ଼ା ସବୁ କହୁଥିଲା, କହିବି ମୋଟେ ଇଚ୍ଛା ହେଉନି କହିବା ପାଇଁ, ଏଇ ଅସଂସ୍କାର ଜୀବନ ମାନଙ୍କୁ କ'ଣ ଗୋଟେ କହିବେ ନା, ଯେଉଁମାନଙ୍କର ବିବେକ ଗୋଟେ ନାହିଁ, ବିଗ୍ରହଙ୍କୁ ବିଗ୍ରହଙ୍କ ସେବା ପୂଜା ଭଲ ମନ୍ଦ ସିଏ ଆଉ କିଛି ଭଗବାନଙ୍କ ସେବା କରିବା ପାଇଁ ରୋଗ ରାଜି ନାହିଁ, ଏମାନେ କ'ଣ ଭଗବାନଙ୍କୁ ବୁଝିବେ, କ'ଣ ଭଗବାନଙ୍କୁ ପାଇବେ, ନା ପୂଜାରୀ କଥା କାହାକୁ ଡିଆମାରିକି ପଳେଇବ, ପୂଜା କରିବେନି, ଭକ୍ତି ଦରକାର ଭଗବାନଙ୍କ ସେବା କରିବା ରୋଷେଇ କରିବା ଗୋଟେ ଶ୍ରଦ୍ଧା ପ୍ରୀତି ଏମାନଙ୍କର ନାହିଁ, କ'ଣ ଭଗବାନଙ୍କୁ ଏମାନେ ସବୁ ପାଇବେ, ଏମାନେ କ'ଣ ଗୋଷ ଏମାନଙ୍କୁ, ସେମାନେ ବିଗ୍ରହ ପାଇଁ ଚିନ୍ତା କରୁଛନ୍ତି, ମୋ ଠାକୁରର ସେବା କିଏ କରିବ। ସେ ସମୟରେ ଯାଇଛନ୍ତି ଗୋଟେ ବ୍ରାହ୍ମଣ, ଯେ 10 ବର୍ଷ ହେଲାଣି ତାର ପିଲା ଛୁଆ ନାହିଁ, ସେ ଗୋପାଳ ଭଟ୍ଟଙ୍କୁ ଭେଟିଲେ, ବ୍ରାହ୍ମଣ ପରିବାର କହିଲେ ଆଜ୍ଞା ମୋତେ ଟିକେ ଆଶୀର୍ବାଦ କରନ୍ତୁ, ମୋର ପିଲା ଛୁଆ ହଉନାହାନ୍ତି, ଆଉ ମୋର ଯଦି ପିଲା ହବ ପ୍ରଥମ ପିଲାଟା ଆପଣଙ୍କୁ ଦେଇଦେବି। ଗୋପାଳ ଭଟ୍ଟଙ୍କର ଲୋଭ ଲାଗିଲା, ଆରେ ଇଏ ତ ଭଲ ସଂସ୍କାରୀ ସରଳ ବ୍ରାହ୍ମଣଟେ, ୟାର ପୁଅଟା ଯଦି ହବ ଆକୁ ବ୍ରହ୍ମଚାରୀ କରିଦେବି। କହିଲେ ହଉ ମୁଁ ଆଶୀର୍ବାଦ କରୁଛି, ଆଉ ସିଏ କ'ଣ ଆଶୀର୍ବାଦ ରାଧାରମଣଙ୍କୁ ପ୍ରାର୍ଥନା କରିବେ, ସିଏ କ'ଣ ବିନମ୍ର, ତାଙ୍କ ଭଳିଆ ଆଉ କ'ଣ କିଏ ଅଛନ୍ତି ନା, ଗୋପାଳ ଭଟ୍ଟ ଆଉ ଲୋକନାଥ ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ଠାକୁର ଲେଖିଲେ, ଆଉ ଦି ଜଣ ସିଧା ମନା କରିଦେଲେ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଆମ ବିଷୟରେ, ସେମାନେ ଗୋପାଳ ଭଟ୍ଟଙ୍କ ଚରିତ୍ର ବିଶେଷ କିଛି ଶୁଣା କିଛି ଜଣା ନାହିଁ, ସେ କେବେ ଲେଖିନାହାନ୍ତି କାହାକୁ କିଛି କୁହନ୍ତିନି ତାଙ୍କ ବିଷୟରେ, ଲୋକନାଥ ଆଉ ଗୋପାଳ ଭଟ୍ଟ ସେ ତାଙ୍କର ଦୁଇ ଜଣ ଷ୍ଟ୍ରେଟ୍ ମନା କଲେ, କାହାକୁ କୃଷ୍ଣଦାସ କବିରାଜ ଗୋସ୍ୱାମୀ ଆମ ବିଷୟରେ କିଛି ଲେଖିବନି, ଚୈତନ୍ୟ ଚିତ୍ତାମ ତୁମେ ଲେଖିବ ଆମ ବିଷୟରେ କିଛି ଲେଖିବନି, ଇଏ ବୈଷ୍ଣବ ଧାରା ଇଏ କୁଆଡେ ଅଛି, ଇଏ ବର୍ତ୍ତମାନ କ'ଣ ନିଜ ବାୟ କ'ଣ କ'ଣ ନିଜ ବାୟୋଗ୍ରାଫି ଗୁଡ଼ା ଲେଖିଦେବ, ନିଜର ଇଏ ଗୁଡ଼ା ମୁଁ PhD ଟିଏ ଡକ୍ଟରେଟ୍ ସେଇଟା ଲେଖିକି ତୁମେ ପୋଷ୍ଟିଂ କରିକି ଛାଡ଼ିବ, ମୋର ଏଇଟା ଯୋଗ୍ୟତା ମୁଁ ଏଇଟା କରୁଛି ସେଇଟା କରୁଛି, ଏଇଟା ସିଏ ସବୁ କୁଆଡ଼େ ଗୋସାଇ ପାଠ କୁଆଡ଼େ ଆମ ପାଠ କୁଆଡ଼େ, ସେ ପୁରା ସୂର୍ଯ୍ୟ ଚନ୍ଦ୍ର ଯେମିତି ବିପରୀତ, ତା ପରିଚୟ ବି ଦେଉନଥିଲେ, କେଉଁ ବଳଦେବୀ ଦଶଙ୍କର ପରିଚୟ ଅଛି ନା କ'ଣ, ସିଦ୍ଧ ସ୍ୱାମୀଙ୍କର ପରିଚୟ ଅଛି ନା କ'ଣ, ଏସବୁ ରିସର୍ଚ୍ଚ କରି ବାହାର କରାହେଇଛ ନା, ଆଉ ସେ କେବେ ପରିଚୟ ଦିଏ ନାହିଁ, ମୁଁ ପରିଚୟ ପାଇଲା ମାନେ ଗୋଟେ ମେଟେରିଆଲ ଡେଜିଗ୍ନେସନ ପୁଣି ଆଇଲା ପୁଣି ଗୋଟେ ସମ୍ମାନ ଗୁଡ଼ା ଦେବେ, ସେ ପୁରା ମନା କରିଦେଲେ ଆମ ବିଷୟରେ କିଛି ଲେଖିବ ନାହିଁ। ତ ଯଦି ଚେତାମତରେ ତୁମେ କ'ଣ ପାଇବ କି ଗୋପାଳ ଭଟ୍ଟଙ୍କ ବିଷୟରେ କିମ୍ବା କିଛି ପାଇବ, ସେଥିପାଇଁ ସେ ଲେଖିଛନ୍ତି ମୁଁ କେବଳ ନାମ ମାତ୍ର ସ୍ମରଣ କରୁଛି, କାରଣ ମହାପ୍ରଭୁଙ୍କ ପାର୍ଶ୍ୱରେ ମୁଁ ନାମଟା କେବଳ ଲେଖୁଛି, କାରଣ ସେ ମୋତେ ନିଷେଧ କରିଛନ୍ତି ମୁଁ କିଛି ଲେଖିବିନି, ସ୍ୱପ୍ନରେ ସେ ନାହାନ୍ତି, ପୁଣି ସେ ନାହାନ୍ତି ଆସିକି ସ୍ୱପ୍ନରେ ମନା କରୁଛି ଆମ ବିଷୟରେ ଲେଖିବନି, ସ୍ୱପ୍ନ ବି ପ୍ରତିଷ୍ଠା ଦେବ ନଥିଲେ, ଆରେ ତାଙ୍କର ପ୍ରତିଷ୍ଠା କ'ଣ, ତାଙ୍କ ଯଶ କ'ଣ, ସେ ଜଗତର ନାହାନ୍ତି, ସେ ଭଗବାନଙ୍କ ପାଖରେ ଅଛନ୍ତି, ତଥାପି ସେ କହୁଥିଲେ ଆରେ ଜଗତର ଜୀବ ଜାଣିଥାନ୍ତେ କି ନାହିଁ, ସେ ବୈଷ୍ଣବ ଧାରା ମହାପ୍ରଭୁଙ୍କ ଧାରା କେଉଁଠି ଅଛି ନା, ଆମର କୋଉ ସଂସ୍କାର ତାକୁ ଧରିବା ବୁଝିବା, ସେ ଜୀବନ ସେଦିନ ଗୋସ୍ୱାମୀ ଜୋର ତ ମୁଁ କୁହେନି ଆଉ ଭଲ ଲାଗୁନି କହିବା, ପୁରା ବନ୍ଦ ନାଇଁ, ସିଏ ଯେଉଁ ପାଠ ସେଗୁଡ଼ା ବର୍ତ୍ତମାନ କହିଲା ମାନେ ଲୋକ ପିଲାମାନେ ଡିଷ୍ଟର୍ବ ହେବେ, ସେ କହି କ'ଣ ପାଗଳ ଭଳିଆ ମହାରାଜ କହୁଛନ୍ତି, ଆମେ ମାନେ ଆଉ କିଏ ଭକ୍ତି ଭକ୍ତି କରିପାରିବୁନୁ, ଏସବୁ ବେକାର, ସେ ପ୍ରବୋଧ ଡାଉଟ୍ କରିବେ, ଏଥିପାଇଁ ଯାହା ଖର୍ଚ୍ଚ କର ଭାଇ ଯେତିକି ତୁମ ଷ୍ଟାଣ୍ଡାର୍ଡ ସେତିକି ତୁମେ କରିକି ଚାଲ, ଏ ବୈରାଗୀ କଥା ଶୁଣିଲେ ସେ ପୁଣି ସେ ଆରମ୍ଭ କରିବ, ସେ ବୈରାଗୀ ରୋଗା ହେଇକି ପଡ଼ିକି ମରିକି ସେ ମେଡିକାଲ ଇସ୍କନ ପରି ସବୁ ଖର୍ଚ୍ଚ ହବ, ସେଠି ଶୁଣିଦେବ ରୂପସନାଥନଙ୍କର ବୈରାଗୀ କଥା, କହି ମୁଁ ସୁସ୍କାର ଉଠି ଚୁଣା ଖାଇବି ଚଣା ଖାଇବି, ଏ ତୁମେ କେଉଁ କରିପାରିବ ନା, କେଉଁ ଭୋଜନ କରିପାରିବ, ସେଥିପାଇଁ ଗୋସାଇମାନଙ୍କ କଥା ଆଜିକାଲି ପିଲାଙ୍କୁ କହିବି ବଡ଼, ଆଜିକାଲି ସବୁ ଅନଲାଇନ୍ ଫନ୍ଲାଇନ୍ ହେଇଗଲା, ଆଗରୁ କିଛି ଅନଲାଇନ୍ ନଥିଲା, ସବୁ ଖୋଲିକି ସବୁ ଜିନିଷ କୁହାହଉଥିଲା, ଏଭଳିଆ କିଏ କ'ଣ ଶୁଣିବ, କିଏ ପାଗଳାମି କରି କୁଆଡ଼େ କ'ଣ କରିବ, ସେସବୁ ଦୋଷ ତର ହବ, ଏ ମହାରାଜ କହିଥିଲେ ସେ ସେଇଆ ଭୋଜନ ଆଜି କଲାଣି, ସେ ପୁତ୍ରକୁ ପାଇଥିଲେ କାହାକୁ, ଗୋପୀନାଥ ପୂଜାରୀ ତାଙ୍କୁ ସେ ପୁତ୍ର ହେଲେ, ତାଙ୍କୁ ଆଣିକି ସେ ଗୋପାଳ ଭଟ୍ଟଙ୍କୁ ଦେଲେ, ସେ ହିଁ ପୂଜକ ହେଲେ ନା, ଆଉ ରାଧାରମଣଙ୍କର ବୃନ୍ଦାବନ ବାସ କରନ୍ତି ରୁହନ୍ତି, ଆଉ ଯାଇଛନ୍ତି ଗଣ୍ଡୁକି ଆଡ଼େ, ଗଣ୍ଡୁକି ନଦୀରେ ସ୍ନାନ କରୁଛନ୍ତି, ସ୍ନାନ କଲାବେଳେ ଗୋପାଳ ଭଟ୍ଟ ଯେତେବେଳେ ସ୍ନାନ କରୁଛନ୍ତି ତାଙ୍କର ଆଗ ସବୁ କମଣ୍ଡଳ ରଖନ୍ତି ନା, ଗୋପାଳ ଭଟ୍ଟ କମଣ୍ଡଳ ନାହିଁ ସେଠି, ଆଉ ମହାପ୍ରଭୁଙ୍କର ଭାରି ପ୍ରିୟ, ମହାପ୍ରଭୁ ବହୁତ ଭଲ ପାଉଥିଲେ ଗୋପାଳଙ୍କୁ, ରଘୁନାଥ ଭଟ୍ଟ ଗୋପାଳ ଭଟ୍ଟ ଆମକୁ ବହୁତ ଭଲ ପାଉଥିଲେ, ମହାପ୍ରଭୁ ସମସ୍ତ ତାଙ୍କର 6 ଜଣ ପାର୍ଷଦ ତାଙ୍କର, ଆଉ ତାଙ୍କ ପାଇଁ କୌପିନି, ମହାପ୍ରଭୁ ନିଜ କୌପିନି ଆଉ ନିଜ ଡୋର, ଆଉ ବସିବା ଆସନ କାଠର ଯେଉଁ ବସିବା ଆସନ 3 ପଠେଇଲେ ଗୋପାଳଙ୍କୁ ଦେବ, ଗୋପାଳ ଦକ୍ଷିଣାଥ ଦକ୍ଷିଣାଥର ସଂସ୍କାର ଭଲ ନା, ଭକ୍ତି ଦେବୀ ସେଠି ଆବିର୍ଭାବ ହେଇଛନ୍ତି। ଉତ୍ପନ୍ନା ଦ୍ରବିଡ଼ା ଦେଶ ବୃଦ୍ଧି କର୍ଣ୍ଣାଟକଙ୍କତ, ଦ୍ରବିଡ଼ ଦେଶରେ ତାଙ୍କର ଜନ୍ମ ଭକ୍ତିର, ଆଉ କର୍ଣ୍ଣାଟକରେ ବୃଦ୍ଧି ହେଇଛନ୍ତି। କର୍ଣ୍ଣାଟକଟା ବେଶୀ ଇଏ ସାଧୁ ସନ୍ଥ ଭଲ ମନ୍ଦ ସବୁ ବୃଦ୍ଧି କର୍ଣ୍ଣାଟକଙ୍କତ ଆଚାର୍ଯ୍ୟମାନେ ସବୁ ଗୁର୍ଜରେ ଯାଇ କୁଚି ଗୁର୍ଜରକୁ ଗୁଜୁରାଟକୁ ପଳେଇଲେ ଜର୍ଜରମ ହେଇଗଲେ। ଗୁଜୁରାଟ ହେଟା ନାସ୍ତିକ ଦେଶ ଥିଲା ନା, ଆଉ କାରଣ ମେସିନ୍ ଫେସିନ୍ ଏଗୁଡ଼ା ସବୁ ଗୁଜୁର ନା, ଗୁର୍ଜରେ ଜର୍ଜରମ ଗତ ଭକ୍ତି ଦେବୀ କହୁଛନ୍ତି। ଆଉ ବୁଢ଼ା ହେଇଗଲେ ଆଉ ବୃନ୍ଦାବନ ପୁନଃ ପ୍ରାପ୍ତ, ମୁଁ ବୃନ୍ଦାବନ ଚାଲିଲେ ପୁଣି ଯୌବନ ହେଇଗଲା। କାରଣ ବୃନ୍ଦାବନ ଧନ୍ୟ ବୃନ୍ଦାବନ ଯତ୍ର ଭକ୍ତି ନୃତ୍ୟତି ସର୍ବଦା, ବୃନ୍ଦାବନ ଧନ୍ୟ ଯେଉଁଠି ଭକ୍ତି ଭକ୍ତି ଦେବୀ ସବୁବେଳେ ନାଚୁଛନ୍ତି। ଆଉ ସେଠି ସେ ଆସିକି ଯୁବତୀ ହେଇଗଲେ ଆଉ କହିଲେ ମୁଁ ବୁଢ଼ୀ ବୁଢ଼ୀ ହେଇଥିଲି ଗୁର୍ଜରରେ ଆଉ ଗୁଜୁରାଟରେ, ଆଉ ଆମ ପୁଅ ଜ୍ଞାନ ବୈରାଗି ଦୁଇ ଜଣ ବୁଢ଼ା ହେଇକି ରହିଛନ୍ତି। ଆଉ ସେ କହୁଛନ୍ତି ନାରଦ ମୁନିକି ଆଉ ମା ହଉଛନ୍ତି ଯୁବତୀ, ପୁଅ ହଉଛନ୍ତି ବୁଢ଼ା, ଆଉ ବୃନ୍ଦାବନଟି ତାଙ୍କୁ କିଏ ପଚାରିବ ଜ୍ଞାନ ବୈରାଗି ସେ ପ୍ରସଙ୍ଗରେ ଅଛି। ଭାରି ସଂସ୍କାର ଦକ୍ଷିଣାଥର ସଂସ୍କାର ଭଲ, ବ୍ରାହ୍ମଣ ପରିବାର ମହାପୁରୁ ଭାରି ଭଲ ପାଆନ୍ତି। ଆଉ ତାଙ୍କର ବି କୃତ୍ୟ ହରିଭକ୍ତି ବିଳାସ ଆଉ କିଏ ରଚନା କରିଛି, ତାଙ୍କର ନା ଟିପଣଟା ସେ ସବୁ ରଚନା କରି ଟିପଣ ଗୁଡ଼ା ଦେଇଛନ୍ତି ସନାତନ। ସେଦିନ ସନାତନ ସନାତନ ନାମ ସେ ତ ନିଷ୍କାମ ନା, ସେ କହିବେ ମୋ ନାଁ ଲେଖିବନି, ସନାତନ ଲେଖିଛନ୍ତି ଗୋପାଳ ଭଟ୍ଟ କୃତ, ସେ ଗୋପାଳ ସନାତନ ଲେଖିଲେ। କିନ୍ତୁ ଟିକାସ ଟିପ୍ପଣୀ ସବୁ ଷଡ଼ବନ୍ଧର ଷଡ଼ସନ୍ଦର୍ଭର ଯେଉଁ ଟିପ୍ପଣୀ ଗୁଡ଼ିକ ଜୀବ ଗୋସ୍ୱାମୀ ସାହାଯ୍ୟ କରିଛନ୍ତି, ମୁଁ ଗୋଟେ ଦେଖୁଥିଲି ରିସର୍ଚ୍ଚରେ ପଢ଼ା ଗ୍ରନ୍ଥରେ ପୁରୁଣା ଗ୍ରନ୍ଥରେ ଷଡ଼ସନ୍ଦର୍ଭର ଯେଉଁ ଜିନିଷ ଗୁଡ଼ାକ ତାଙ୍କୁ ପ୍ରାୟ ସାହାଯ୍ୟ କରିଛନ୍ତି କିଏ, ଗୋପାଳ ଭଟ୍ଟ ଜୀବ ଗୋସ୍ୱାମୀଙ୍କୁ। ବଡ଼ ବିଦ୍ୱାନ ସଂସ୍କୃତ ବିଦ୍ୱାନ ସବୁ ଥିଲେ ମହାପ୍ରଭୁଙ୍କ ପାଠ, ମାନଙ୍କୁ ସବୁବେଳେ ସଂସ୍କୃତ ପଢ଼ୁଥିଲେ, ଆମେ କ'ଣ ଏଗୁଡ଼ା କିଛି ଜାଣିନେ। ବଡ଼ ବିଦ୍ୱାନ ସେମାନେ ସବୁ ଭଗବାନଙ୍କର ପାର୍ଶ୍ୱ, ଏତେ ବିଦ୍ୱାନ ଥାଇ କେତେ ଦୈନ୍ୟ ତାଙ୍କର, ଆପଣଙ୍କୁ ସେ ଭଗବାନଙ୍କ ସେବା ଇଏ କ'ଣ କି ଟିକେ ପଢ଼ିଦେଲା, ମୋ ଲୋକାଧାନ ଗୋଟେ ଲୋକ, ପ୍ରସାଦ ଆଣିବା ନେଇ ଗୋଟେ ଲୋକ, ମୋ ବାସନ ବାଜା ନେଇ ଗୋଟେ ଲୋକ, ମୋ ବେଡ୍ ସୋଫା କରିବା ନେଇ ଗୋଟେ ଲୋକ, ସେମାନେ ଭଗବାନଙ୍କ ସେବା କରୁଥିଲେ। ମହାନ ମହାନ ଜ୍ଞାନୀ ବିଦ୍ୱାନ, ସେ ଯେଉଁ ସଂସ୍କୃତ ଶ୍ଳୋକ ଯାହା କୁଆଡ଼େ କ'ଣ ଆଣିକି ସବୁ ସନ୍ଦର୍ଭ ରଚନା କରିଛନ୍ତି, ସେ ପୁଣି ଭଗବାନଙ୍କ ସେବା ନିଜ ହାତରେ ସବୁ ରୋଷେଇବାସ କରି ଖାଇବା ପିଇବା ଦେଇ କରୁଥିଲୁ। ଇଏ ବୈଷ୍ଣବ କଥା ଗୁଡ଼ା, ଆଉ ବୈଷ୍ଣବ କଥାଟା ମୁଁ ସେଥିପାଇଁ କହୁନି, କହିଲା ମାନେ ଗୋଟେ ମୁଣ୍ଡ ଖରାପ ହେଇଯିବ, ଏଇଟା କ'ଣ ଏଗୁଡ଼ା, ଏଇଟା କିଛି ବୁଝିପାରିବନି, ଏଇଟା ଏଇଟା ଖାଲି ଥିଓରିଟିକାଲ, ଏଇଟା ମୁଣ୍ଡ ଖରାପ ହେଇଯିବ ସେସବୁ। ସବୁ ଛାଡ଼ି ବ୍ରଜରେ ରହୁଥିବା ଲୋକ ସେ ଭଜନ କରିପାରିବନି, ଆଉ ସେମାନେ ଯେଉଁ ପଦାଙ୍କ ଦେଇଛନ୍ତି ଆଉ ସେଟା କ'ଣ, ତୁମେ ବହୁତ ହେଭି ପାଠ ସେଗୁଡ଼ା, ତାହେଲେ କିଛି ନାହିଁ କୃଷ୍ଣ ଛଡ଼ା, ଆଉ କିଛି ନାହିଁ କୃଷ୍ଣ ସୁଖ ଛଡ଼ା। ଆଉ ଯାଇଛନ୍ତି ସ୍ନାନ କରୁଛନ୍ତି କେଉଁଠି, ଗଣ୍ଡୁକିରେ, ଗଣ୍ଡୁକିରେ ସ୍ନାନ କରିକି ଯେତେଥର ସ୍ନାନ କମଣ୍ଡଳ ଅଛି ନା ସେଠି ବାବାଙ୍କର, କ'ଣ ଗୋପାଳ ଭଟ୍ଟଙ୍କର, ଆମ ଓଡ଼ିଆ ବାବା ଅଛନ୍ତି, ଆଉ ଅଛନ୍ତି କି ନାହିଁ, ଏବେ ଗଲି ଚାଲ ସମାଧିରେ, ଓଡ଼ିଆ ବାବା ଅଛନ୍ତି କି ନାହିଁ, ଆଜ୍ଞା ଅଛନ୍ତି, ବହୁତ ଗଞ୍ଜାମ ଲୋକ, ଛୁଆଟି ବେଳେ ପଳେଇଛନ୍ତି ସେ ମଦନପୁର ଗାଁ ପାଖରେ, ଗଲେ ଆମ ଗାଁରେ ସେ କଥା ହୁଅନ୍ତି ଗଞ୍ଜାମ ଲୋକ। ସେଇଠି ମୁଁ ତାଙ୍କୁ ଦେଖିଲିଣି କେତେ 25 ବର୍ଷ ମୋ ବାବା ଯିବା ଠାରୁ ତାଙ୍କୁ ବାବା ମୁଁ ଦେଖିଲିଣି ସେଇଠି ପଡ଼ିକି। ସେଠି ଜଣେ ଅଛନ୍ତି, ଆଉ ସେଠି ଦୁଇ ଭାଇ ଅଛନ୍ତି ନନ୍ଦ ଗାଁରେ, ସେ ଗଞ୍ଜାମରେ ଦୁଇ ଭାଇ, ସେ ଆମର ବରାଦେବ ନୃସିଂହ ମନ୍ଦିର ବରାଦେବ ଜଣେ ସେବା କରୁଛନ୍ତି, ଆଉ ଜଣେ ସେଠି ଯେଉଁ କୁଣ୍ଡ ଅଛି ଏମିତି ଚଷ ତାଙ୍କର କୁଣ୍ଡ ଯେଉଁ ଦେଖାଉଥିଲେ ମୁଁ ଭୂତ ହେଇଯାଇଥିଲେ, ଯେଉଁ କ'ଣ ହେଟା ଗୋଟେ କ'ଣ ଆସିଥିଲେ, ହାଉ ହାଉ ନା କ'ଣ, ହାଉ ହାଉ ଅସୁର, ସେଠି ଯେବେଠୁ ଭାଇ ରହୁଛନ୍ତି, ସେ ଦୁଇ ଭାଇ ସେ ତାଙ୍କ ରହୁଛନ୍ତି। ମୁଁ ତାଙ୍କୁ ଦେଖିଲିଣି 25-22 ବର୍ଷ ମୁଁ ଯେବେଠୁ ବୃନ୍ଦାବନ ଗଲିଣି, ଯେତେବେଳେ ଯାଏ ସିଆଡ଼େ ଯାଏ ଦେଖେ ଦୁଇ ଭାଇ ସେମିତି ଅଛନ୍ତି ଭୋଜନ କରୁ, ତାଙ୍କ ଭୋଜନ କରୁ ଗୋଟେ ଜାଗାରେ ତ ପଡ଼ିକି ରହିଛନ୍ତି, ତା ନିଷ୍ଠାର ସେତିକି ସେତିକି ଭଗବାନ ସେବା କରୁଛି, ମୋତେ ଖୁସି ଲାଗେ। ଆଉ ଯିଏ ଭଗବାନ ସେବା କରୁଛି ଗୋଟେ ଜାଗାରେ ପଡ଼ିକି ରହୁଛି, ହଁ ତାର ଅଛି କିଛି। ଆଉ ଡାଇଲଗ୍ ମରା କଥା ଗୁଡ଼ା କାହିଁକି ଗୋଟା ମୁଁ କାହିଁକି ଶୁଣିବାକୁ ଯିବି, ଯେଉଁଟା ମୋତେ ଭଲ ଲାଗେନି, ସେବାପତ୍ର ଗୁଡ଼ା ଯାହାର ନାହିଁ, ସେବା ଜ୍ଞାନ ଗୁଡ଼ା ନାହିଁ, ଈଶ୍ୱର ଭଗବାନଙ୍କର ବିଗ୍ରହ ପ୍ରତି ଆସକ୍ତି ନାହିଁ, ତାର କିଛି ନାହିଁ, ସେ ଡ୍ରାଏ ତା ହୃଦୟଟା ଗୋଟେ ଶୁଷ୍କ ବୋଲି ଜାଣ, ସେ ରସିକ ନୁହେଁ, ଭାଇ ଜ୍ଞାନୀଟା ହେଇଥିବ ସେଟା ରସିକ ନୁହେଁ। ଆଙ୍କ ପାଖକୁ ତ ଭଗବାନ ଆସୁଥିଲେ, ସେ ତ କମଣ୍ଡଳୁ ଧରିକି, ଯେତେବେଳେ କମଣ୍ଡଳୁ ଜଳ ଉଠିଲା ବେଳକୁ ଦେଖିଲା ବେଳକୁ ଦ୍ୱାଦଶ ଶାଳଗ୍ରାମ, 12ଟା ଶାଳଗ୍ରାମ ଏକା ସାଙ୍ଗରେ ଆସୁଛନ୍ତି। ଆଉ ସେ ହେଉଛନ୍ତି କାହିଁକି ଶାଳଗ୍ରାମ ପଳେଇ ଆସୁଛନ୍ତି, ସେ ପୁଣି ନଦୀ ପକେଇଦେଲାବେଳକୁ ପୁଣି ସ୍ନାନ କରିକି ପୁଣି ଯେତେବେଳେ ଜଳ ଧରିକି ଉଠିଲା ବେଳକୁ ପୁଣି ଚାଲି ଆସୁଛନ୍ତି କମଣ୍ଡଳୁ। ଭାବିଲି ପ୍ରଭୁଙ୍କର ବୋଧେ ଇଚ୍ଛା ଚାହୁଁଛନ୍ତି ସେବା କରିବା ନେଇକି, ଆଉ ଧରି ଆସିଲେ ଆଉ ଆଣିକି ରଖିଲେ, ତାଙ୍କର ତ ସାତ୍ତ୍ୱିକ ସେବା ସବୁ, ସେତେବେଳେ ସାତ୍ତ୍ୱିକ ସେବା ତୁଳସୀ ଦେଇ ଅନ୍ତର ତାଙ୍କର ନିର୍ମଳ, ପ୍ରଭୁଙ୍କର ସୁଖ ପାଇଁ ସବୁ କରନ୍ତି। କିନ୍ତୁ ଯେତେବେଳେ ରୂପ ଗୋସ୍ୱାମୀଙ୍କର ଗୋବିନ୍ଦଙ୍କର ସେବା ପାଇଁ ମଝିରେ ମଝିରେ ଆସନ୍ତି ଗୋପାଳଭଟ୍ଟ, କିନ୍ତୁ ଗୋବିନ୍ଦଙ୍କୁ ସେବା କଲା ପରେ ତାଙ୍କର ଗୋଟେ ପୃଥକ ବିଳାସ ଥାଏ। ତିନି ଠାକୁର ଅଲଗା ଅଲଗା ରହୁଛନ୍ତି, ଗୋବିନ୍ଦ ଗୋପୀନାଥ ମଦନ ମୋହନ, ତିନି ଠାକୁର ଅଲଗା ରହୁଛନ୍ତି। ସେ କହୁଛନ୍ତି ନା, ମୁଁ ଗୋଟେ ଠାକୁରଙ୍କ ସେବା କରୁଛି, ଆଉ ଦୁଇ ଠାକୁର ସେବା କରିପାରେ, ମୋର ଗୋଟିଏ ଠାକୁର ଦରକାର, ସେଠି ତିନି ଠାକୁରଙ୍କର ଆବେଶ ଥିବ। ତାଙ୍କର ଗୋଟେ ମୋବଡ଼ ମଣ୍ଡତ ଥିଲା, ତିନି ଠାକୁରଙ୍କ ସହିତ ଗୌରାଙ୍ଗ ମହାପ୍ରଭୁ ଥିବେ। ତେଣୁ ଗୌଡ଼ିଆମାନଙ୍କର ସବୁ ଠାକୁର ଚାଲିଗଲେ, ଗୋବିନ୍ଦ ଗୋପୀନାଥ ମଦନ ମୋହନ ପଳେଇଗଲେ, ଆଉ ରାଧାରମଣ କ'ଣ କଲେ, ରାଧାରମଣ ମନା କରିଦେଲେ ନା, ଆଉ ଏଥିରେ ଆରଙ୍ଗଜେବ କୌଣସି ଆକ୍ରମଣ କଲେ ବୃନ୍ଦାବନ, ସେ କହିଥିଲେ ମୋତେ ଝୁଡ଼ି ଭିତରେ ଲୁଚିକି ରଖ, ଆଉ ମୁସଲମାନ ଆସିଲେ ଖୋଜିକି ପାଇଲେନି ନା, ମୁଁ ଯେ ବୃନ୍ଦାବନ ଛାଡ଼ିକି ଯିବିନି, ରାଧାରମଣ କ'ଣ ଗଲେ କି, ଗଲେନି ନା। ଆମର ବିଘ୍ର ସବୁ ବୃନ୍ଦାବନ, ବୃନ୍ଦାବନ ଗଲେ ରାଧାରମଣ ଦର୍ଶନ କରିବାକୁ ପଡ଼େ। ଏ ଯେଉଁ ସାମ୍ପ୍ରଦାୟିକ ଜିନିଷ ଗୁଡ଼ିକ, ସାମ୍ପ୍ରଦାୟିକ ଜିନିଷ ଗୁଡ଼ାକ ସବୁ ବୁଝିବାକୁ ପଡ଼ିବ ନା। ଆମର ବିଘ୍ର କେହି ରଖିବ କହିବ, ବୃନ୍ଦାବନ ଠାକୁର ତାଙ୍କୁ ରଖିବ ନା, ଆଉ ଅଲଗା ଅଛନ୍ତି, ଆମର ବାଙ୍କି ବିହାରୀ ଅଛନ୍ତି, ଯାହା ଅଛନ୍ତି, କିନ୍ତୁ ଆମେ ଆମର ଆମର ଏଇଟା ଗୋଟେ ସାମ୍ପ୍ରଦାୟିକ ଜିନିଷ, ଏଇଟା ଗୋଟେ ପାରିବାରିକ ଜିନିଷ, ତୋର ପରିବାର ଠାକୁର ଇଏ ସବୁ କିରା। ଆଜିକାଲି ବୁଝୁନାହାନ୍ତି, ମୋତେ ଦେଖିଲା ବେଳକୁ ଦୁଃଖ ଲାଗୁଛି ସବୁ, ଏଇଟା କହିଲା ବେଳକୁ ଲୋକ ଓଲଟା, ଆମେ ଭଗବାନଙ୍କୁ ବାଙ୍କି ବିହାରୀ ବିରୋଧ କରୁନୁ, ରାଧା ରାଧା ବୋଲୁ, ଏ ତୁମ ଘର ଠାକୁର ନା, ତୁମ ଘର ଠାକୁର ତୁମେ ଜାଣିପାରୁନ ତୁମେ ଆଉ ଠାକୁର ଭାବାକୁ କରିଥାନ ନା, ଆଉ ସେଇଟା ଭାବୁକତାରେ ତୁମେ ବିଚାର କରୁଛ। ଆମର ଏଇଟା ସାମ୍ପ୍ରଦାୟିକ ଜିନିଷ, ଆମର ମହାପ୍ରଭୁଙ୍କର ସ୍ୱୀକୃତି, ମହାପ୍ରଭୁଙ୍କର ଯାହା ସାଙ୍କସନ, ସେଥିରେ ଯେତେବେଳେ ଯିବ ତାଙ୍କୁ ଦର୍ଶନ କରିବ, ଯଦି ପୂଜା କରିବା ଅଛି ତାଙ୍କୁ ରଖି ପୂଜା କରିବ। ମୋତେ ଗୋଟେ ଦୁଃଖ ଲାଗିଲା, ମୋର ଗୋଟେ ବହୁତ ସିନିୟର ଡିବୁଟି, ତାଙ୍କୁ ମୁଁ କହିବିନି ନା, ମନ ଦୁଃଖ ହବ, ସେ ତାଙ୍କ ବୟସ ହେଇଗଲାଣି, ରୋଗ ହେଇଯିବ, ସେ ଘୋଡ଼ିଦେବ ଶିଷ୍ୟ ଦେଖିଲି, ଆରେ ତୁମେ ଫଟୋ କ'ଣ ରଖିଛ, ସେ ଭଗବାନ, କିନ୍ତୁ ଆମେ ଦେଖିବାକୁ ଦୁଃଖ ଲାଗୁଛି, ଆଉ ମନ ପଡ଼ିଯାଉଛି ସେ ଜିନିଷଗୁଡ଼ା, ଆମେ ଫିଲୋସଫି ପଡ଼ିଯିବ। ଆଉ ଯଦି ବୃନ୍ଦାବନ ତୁମେ କେଉଁ ଠାକୁର ରଖିବ, ରାଧାରମଣ ରଖିବ, ଗୋବିନ୍ଦ ରଖିବ, ଗୋପୀନାଥ ରଖିବ, ମଦନ ମୋହନ ରଖିବ, ତୁମେ ଅଲଗା, ତୁମେ ଘର ଠାକୁର ଛାଡ଼ି ତୁମେ ଆଉ କାହାର ବି, ଆରେ ସେ ସେଇ କୃଷ୍ଣ ନା, ତୁମର ତୁମେ ଏଠି ଭାବଗତା ଅଛି, ତୁମର ମାଚ୍ୟୁରିଟି ନାହିଁ, ଏଟା ପରିପକ୍ୱ ବୁଦ୍ଧିଟା ନାହିଁ, ଧରାପଡ଼ି ହେଉଛି ତୁମର, ତୁମର ଏଟା ପରିପକ୍ୱ ବୁଦ୍ଧି ନାହିଁ, ତୁମର ନିଷ୍ଠା ନାହିଁ, ସମ୍ପ୍ରଦାୟ ନିଷ୍ଠା ନାହିଁ। ସେ ବି ସେ ସବୁ ଠାକୁର ଯାହା ପାଇଁ ଯିଏ ପ୍ରକାଶ, ତୁମର ନିଜ ଘର ଠାକୁର, ନିଜର ଇଷ୍ଟ କୁଳ ପରମ୍ପରା ଜିନିଷ ଗୁଡ଼ିକ, କୁଳ ଦେବତା ତାଙ୍କୁ କୁହାଯାଏ। ତୁମ ଗୋପାଳ ଭଟ୍ଟଙ୍କର ଏକାଥରେ ଚାରି ଜିନିଷ ଦରକାର, ଗୋଟିଏ ବିଘ୍ନ ସେ ଚାରି ଜଣଙ୍କୁ ଦର୍ଶନ କରିବେ, ଗୋବିନ୍ଦ ଗୋପୀନାଥ ମଦନ ମୋହନ ଗୌରାଙ୍ଗ ମହାପ୍ରଭୁ। ତେଣୁ ଗୋବିନ୍ଦଙ୍କୁ ସେବା କଲାବେଳେ ସେ ଚିନ୍ତା କରନ୍ତି, ମୋର ସ୍ୱତନ୍ତ୍ର ବିଘ୍ନ ଦରକାର, କିନ୍ତୁ ଦେଖିଲା ବେଳକୁ ଭଗବାନ ଦେବ ଋଷି ଯାଇକି ସ୍ନାନ କଲାବେଳକୁ ପାଇଲେ କ'ଣ, ଶାଳଗ୍ରାମ। ତାଙ୍କ ମନ ଦୁଃଖ କ'ଣ, ତାଙ୍କର ତ ସବୁ ରସିକତା, ଆଉ ଇଏ ବି ଜାଣିପାରୁଛନ୍ତି, ଶାଳଗ୍ରାମ ବି ଜାଣିପାରୁଛନ୍ତି, ୟାର ମନ ଟିକେ ଦୁଃଖ ହେଉଛି, କାରଣ ମୋତେ ଶାଳଗ୍ରାମ, ମୋର କିଛି ମାନେ ଅଙ୍ଗ 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 ବିଗ୍ରହ ପ୍ରକାଶ ନାହିଁ। ତେଣୁ ଗୋଟେ ସେଠକୁ ପଠେଇଲି, ଯେଉଁ ସେଠ ଲୋକଟାକୁ ସିଏ ଭଗବାନ ପଠେଇଛନ୍ତି, ରାଧାରମଣ ପଠେଇଛନ୍ତି, ବହୁତ ବସ୍ତ୍ର ଅଳଙ୍କାର ସବୁ ଦାମିକା ଜିନିଷ ସବୁ ଆଣିକି ଦେଲେ। ତାଙ୍କ ମନ ଦୁଃଖ ହେଇଗଲା, କ'ଣ ପ୍ରଭୁ ଯଦି ଶାଳଗ୍ରାମ ଆଉ କ'ଣ ଆଙ୍କ ଆଉ ପିନ୍ଧିବି, କେଉଁ ବଂଶୀ ଦେବି ନା ମୟୂରପୁଚ୍ଛ ଦେବି ନା ଏ ଡ୍ରେସ୍ଟା ପିନ୍ଧେଇଦେବି ନା ଏଇଟା କ'ଣ କରିବି, ଯଦି ପ୍ରଭୁଙ୍କ ରୂପ ଥାଆନ୍ତା ତାହେଲେ କେମିତି ପିନ୍ଧେଇଥାନ୍ତି, ମୁଁ ସଜେଇଥାନ୍ତି। ତ ଏ ଚିନ୍ତା କରି ରାତିରେ ମନ ଦୁଃଖରେ ଶୋଇଛନ୍ତି, ସକାଳୁ ଉଠିଲା ବେଳକୁ ଦାଦା ଶାଳଗ୍ରାମ ଭିତରୁ ତାର ସବୁ ସବୁ ମୋର ବହୁତ ଖାତାପତ୍ର ଅଛି, ଆଉ ସେ ସବୁ ଗୋଟେ ଇଚ୍ଛା କାହିଁକି ହେବନି କହିବା ପାଇଁ, ଏଇ ଯେଉଁ ସେ ଯେଉଁ ବୈରାଗ୍ୟର ଜିନିଷ ତାକୁ କହିବା ପାଇଁ ଇଚ୍ଛା ହେବ। କର୍ମାଧିକାରୀ ଯିବ, ଏମାନଙ୍କର ଗୋଟେ ରୁଚି, ସାଧୁ ଗୁରୁ ବୈଷ୍ଣବ ଭଗବାନଙ୍କ ବହୁତ ରୁଚି ନା, ଏମାନଙ୍କୁ କ'ଣ ଏସବୁ ଜିନିଷ କହିଲେ ମୋତେ କାହିଁ ଅନ୍ତର ଗୋଟେ ଦ୍ୱିଧା ଲାଗୁଛି, କେବଳ ସେ ଭୁବନେଶ୍ୱର ମୁଁ କୁହେ, ଆଉ କେମିତି କହିବାକୁ ମୋର ଇଚ୍ଛା ହେବନି, ଗୁରୁଙ୍କ ଜାଗା ସେଠି ଗୋଟେ କାହିଁ ଅଲଗା ହେବା ଆସେ। ଶାଳଗ୍ରାମ ଯେତେବେଳେ ଏବେ ବି କୁହନ୍ତୁ ପୂଜାରୀମାନଙ୍କୁ ପଚାରେ, ସେତେବେଳେ ଯାଉଥିଲେ ଫାଙ୍କା ଥିଲା, ପୂଜାରୀଙ୍କୁ ପଚାରିଲେ କହୁଥିଲେ, ଏବେ ତ ଯୁଆଡ଼େ ଯିବ ଆଉ ଭଗବାନ ଖାଲି ଗୋଟେ ନାଟକ ହେଇଗଲାଣି, ଖାଲି ବୁଲୁଛନ୍ତି ଏଣୁ ତେଣୁ ହୋ ହେଲା, ଆଉ ଗୋଟେ ଦେଲା ଆମେ ଯାଉଥିଲୁ ସେ ଡ୍ରେସ୍ ପତ୍ର କରିବା ପାଇଁ ଭାରି ଫାଙ୍କା, ସେଠୁ ସଙ୍ଗୀତ ଯେଉଁ ଗାଆନ୍ତି ସନ୍ଧ୍ୟାବେଳେ ଆମେ ବସୁ, ତାଙ୍କୁ ପଚାରିଲେ ସେ ସବୁ ପୂଜାରୀଙ୍କ ଠାକୁରଙ୍କ ବିଷୟରେ କହିବେ କ'ଣ କରିବେ, ସେତେବେଳେ ବେଶୀ ଲୋକ ଯାଉନଥିଲେ, ତାଙ୍କ ପିଠିରେ ଏବେ ବି ଶାଳଗ୍ରାମ ହଁ ସେ ଚିହ୍ନଟା ଅଛି ଅଧା ଅଛନ୍ତି। ତେଣୁ ତାଙ୍କର ପାଦ ହେଲେ ମଦନ ମୋହନ, ବକ୍ଷ ହେଲେ ଗୋପୀନାଥ, ମୁଖ ହେଲେ ଗୋବିନ୍ଦ, ଆଉ ସର୍ବାଙ୍ଗ ସର୍ବାଙ୍ଗରେ ମହାପ୍ରଭୁ, ସେ ମହାପ୍ରଭୁ ବେଶ ଗୋଟେ ଦିନ କରାଯାଏ, ଆଉ ଗୌରାଙ୍ଗ ବେଶ ଗୋଟେ ଦିନ ଗାଧାଭ୍ରମଣ କରାଯାଏ, କାରଣ ସେ ସେଥିରେ ଚାହୁଁଥିଲେ ସବୁ ଦର୍ଶନ କରିବା ପାଇଁ। ପ୍ରଭୁପାଦ ମହାରାଜ କହିଛନ୍ତି ସେବା ସେବା ପରିପାଟି ଶିଖିବ, ରାଧାରମଣ ମନ୍ଦିରରୁ ଶିଖିବ। ତାଙ୍କର ଖାଇବା ଘର କାଳେ ଅଲଗା, ଭୋଜନ ଘର ଠାକୁର ଯେଉଁ ଭୋଜନ କରି ଆମର ଯେଉଁ ଭୋଗଟେ ଲଗେଇ ଦେଉଛେ, ନାହିଁ ତାଙ୍କର ଭୋଜନ ଆଉ ଶୟନ କେତେଟା, କେତେ ଭୋଜନ ଶୟନ ଅଲଗା, ଠାକୁର ଯାଇ ସେଠି ଶୟନ କରିବେ। ତାଙ୍କର ବଡ଼ ସୁନ୍ଦର ବିଗ୍ରହଙ୍କୁ ପ୍ରତିମାନ ତୁମେ ସାକ୍ଷାତ ବ୍ରଜେନ୍ଦ୍ର ନନ୍ଦନ ସେ ହବ ଅଲଗା। ଆଉ ଗୋପାଳ ଭଟ୍ଟ ଏଇଭଳି ଭାବରେ ରାଧାମଣଙ୍କୁ ପ୍ରାପ୍ତ ହେଲେ ଆଉ ତାଙ୍କ ସେବା ରହିଲେ, ଗୋପୀନାଥ ପୂଜାରୀଙ୍କୁ ଆଣିଲେ। ଆଉ ସେତ ନିଷ୍କିଞ୍ଚନ ବୈଷ୍ଣବ ସେ ତାଙ୍କ ବିଷୟରେ ପୁରା ମନା କରିଦେଇଛନ୍ତି କିଛି ଦେଖିବା ପାଇଁ କହିବା ପାଇଁ ଲୋକନାଥ ଆଉ ସେ। ତେଣୁ ତାଙ୍କ ଚରିତ୍ର ବିଶେଷ କିଛି ଆଉ ଅଛି ସବୁ ସଂକ୍ଷେପରେ କିଛି କେହି କିଛି କୁହନ୍ତି, କିନ୍ତୁ ଯେଉଁ ଗୌଡ଼ୀୟ ବୈଷ୍ଣବମାନେ ଯାହା ରଚନା କରିଛନ୍ତି ତା ଭିତରେ ପ୍ରାୟତଃ ପଦ ବହୁତ ପଦ ଅଛି ଭକ୍ତିର ଭକ୍ତିରତ୍ନାକରରେ। ତେଣୁ ମହାପ୍ରଭୁଙ୍କର ଯେଉଁ ପ୍ରିୟ ପାର୍ଷଦ ତା ଭିତରେ ଜୟ ରୂପ ସନାତନ ଭଟ୍ଟ ରଘୁନାଥ ଶ୍ରୀଜୀବ ଗୋପାଳ ଭଟ୍ଟ ଦାସ ରଘୁନାଥ ଗୋପାଳ ଭଟ୍ଟ ପୋଷଣ ଦୀର୍ଘ 75 ବର୍ଷ ସେ ରହିଛନ୍ତି ଆଉ ତାପରେ ସେ ସର ଛାଡ଼ିଛନ୍ତି। ଆଉ ତାଙ୍କ ସମାଧି ତ ପଛରେ, ଆଉ ଆମର ମନ୍ଦିର ପଛରେ ସମାଧି। ଆଉ ଆଉ ଗୋପାଳ ଭଟ୍ଟ ଆଗରୁ ରହୁଥିଲେ ଗୋଟିଏ ବେଶୀ ନା ମନ୍ଦିର ଆଗରୁ ରହୁଥିଲେ ସେ ଯେଉଁଠି ଗୋପାଳ ଆମର ରାଧାରମଣଙ୍କର ପ୍ରାକୃତ୍ୟ ସ୍ଥଳଟା ପଛରେ ସେଠି ସେଇଠି ସେ ରହୁଥିଲେ କୁଟିଆ କୁଟିଆ କରି ରହୁଥିଲେ। ଆଉ ନିଷ୍କିଞ୍ଚନ ଭଜନ ସବୁ ସେ ଆଉ କାହିଁ ସେ ଭାବ। ତେଣୁ ତାଙ୍କର ଆଜି ହେଉଛନ୍ତି ତିରୁଭାବ ତିଥି। ତେଣୁ ପ୍ରଭୁ ମହାପ୍ରଭୁଙ୍କର ପ୍ରିୟ ପାର୍ଷଦ ସେମାନଙ୍କର କୃପା ଆଚାର୍ଯ୍ୟମାନଙ୍କର କୃପା। ଏବେ ଯେତେବେଳେ କେହି ଯଦି ମନ୍ଦିର ଯାଉ, କେବେ ବୃନ୍ଦାବନ ଯାଉଛି, ତାର ପ୍ରଥମ କାର୍ଯ୍ୟ ହେଲା ଗୋସ୍ୱାମୀମାନଙ୍କର ସମାଧି, ଗୋସ୍ୱାମୀମାନଙ୍କର ବିଗ୍ରାମ ଦର୍ଶନ କରିବେ, ତାଙ୍କୁ ପ୍ରାର୍ଥନା କରିବେ। ତାଙ୍କର କରୁଣା ହେଉଛି ଆମର ସମ୍ବଳ। ଆଜି ତିରୁଭାବ ତିଥି, ଆମେ ତାଙ୍କର କୃପା ଭିକ୍ଷା କରିବା। ହରେ କୃଷ୍ଣ। ଜୟ ଗୋପାଳ ଭଟ୍ଟ ସ୍ୱାମୀ ପ୍ରଭୁ କି ଜୟ, ଶ୍ରୀଲ ପ୍ରଭୁ ପାଞ୍ଚ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ରାଧାରମଣ ପ୍ରଭୁ କି ଜୟ, ନିତାଏ ଗୌର ମହାନନ୍ଦ।